नमो भगवते वासुदेवाय। श्रीमद भगवद गीता प्रथम अध्याय अंतिम श्लोक तो कले मन श्रवण करथले। अर्जुन प्रभु द्वारा मोहित होती एवं तांग द्वारा भगवान कृष्ण अर्जुन द्वारा जीवर अज्ञानता किभली जीव जदि सर्वचेतना रुहे जाति धर्म देश धर्म कुल धर्म सेटा सनातन धर्म बोले ज्ञान करे तेन प्रभुंकर उपस्थित रे अर्जुन जे युक्ति जो करछन्ति नीति नीतिर जहाँ नीति अच्छे से नीति को से काटुचंदी वैदिक धर्म द्वारा वर्णाश्रम व्यवस्थार जो नियम गुड़िक रही द्वारा काटुचंदी किंतु केवल युक्ति रे सब किछ समाधान नहीं पारे ना। युक्ति गोटे एभली पंथा आम किसी युक्ति कले आउ गोटे लोक किसी युक्ति कर तर्क पंथा ये नुहे तर्कर गोटे एभली जहाँ कह जाए प्रतिक्रिया रही तर्कनिष्ठ हृदय कह जाए महाप्रभु से कथा सर्व भट्टाचार्य कह जार हृदय तर्कनिष्ठ हो गला तार सरलता भांगी जीव तार तर्कनिष्ठ हृदय सब कथा तार कहीं हेनी कमी एटा हवा दरकार कहीं हेनी तर्कनिष्ठ हृदय आ कि ग्रहण करने राज्य नुह से जार हृदय सब तर्क भावना गोटे आसे सी आ ग्रहण किसी कर ग्रहण कर क्षमता पड़ा तर्क अलग जिज्ञासा अलग जिज्ञासा जो कराए जानापी कि पचरा जाए से विनम्रता गोटे गुण रहे सन्देह दूरभूत करने जिज्ञासा जो आसे विनम्रता गुण रहे तर्क विनम्रता गुण रहे ना तर्क बेसी निजर ज्ञान गरिमा या द्वारा सबको मापिया इच्छा हुए तर्कनिष्ठ हृदय जार हो प्रस्तर भले तार हृदय भौतिक भौतिक शिक्षा भौतिक योग्यता जोटा कि इंग्लीश कैलिब्रिटी कहुए जो मान कैलिब्रिटी अच्छे भौतिक जिनस गुड़ा मुंड भितर पशिक रही तर्कनिष्ठ हृदय सरलता के सरल हो पारे आ सेमान स्वाभाविक वैष्णव हवा जन स्वाभाविक भक्त हवा बहुत कष्ट हृदय हो तर्कनिष्ठ कहीं कहीं हमें ये गोटे आब्सोल्यूट प्लाटफर्म भक्ति जिन भक्ति गोटे एभली एक पथ आम भगवान को पाइबा से जो जगतर कर्ता प्रकार अधिकार ना कौन पंथार भी अधिकार ना कौन उपाय भी अधिकार ना यहीटा मुझे करदे कमी पाइबी कहीं पाइबिन कहींपरबी ना ये तर्कनिष्ठ जिनस नुह तर्कनिष्ठ जिनस तर्क द्वारा भी समाधान आई पारे ना अर्जुन बहुत युक्ति दे कि तर्क करदे कि तर्क गलतार से कौन करदी कथाटा युक्तिजुक्त थी तेनाली रथर ओह्ल सांगे सांगे कौन पड़ेबार चगो पड़ेबार पर कृष्ण कौन पचरा दरकार मुझे जापार नहीं कौन करी अर्जुन जो युक्ति अर्जुन जहाँ सब युक्ति करते हृदय गोटे दुईट गुण था बहुत लोग अच्छा युक्ति करते केवल गोटे अजथा युक्ति कहते वितंडा युक्ति युक्ति किसी मूल्य ना से केवल कमटा है गोटे किसी प्रश्न पचारे गोटे अन्न को किसी मापे ना ये उद्देश्य अर्जुन कर आचार्य जो सब जानी ना बलदेवी देवस टीकार अंतिम लिखी गोटे श्लोक जो अर्जुन कौन योग्यता था यही योग्यता जार ना सी के आत्मज्ञान प्राप्त हो पार ना सीधा काटिदेले के भी सी आत्मा जापर अरे भाई तुम्हें भक्ति कर बहुत बड़ जिनिष आम हरे कृष्ण महामंत्र जो जप करुचे ना यार प्राथमिक अवस्था कौन बुझीपार जवाब ले कौन जप करु तुम्हें कह रो बापर नुहे मो पुअर नुहे मो स्त्री नुहे मुझे कृष्णकर भगवान नाम जो कर आगे तुमको यही बुद्धि आसो ମୁଁ ହେଉଛି ଭଗବାନଙ୍କର, ମୁଁ ଆତ୍ମା, ମୁଁ ଶରୀର ମୋର ଏ ଜଗତର ଯେହେତୁ ରହିଛି, ଶରୀରଟା ଅଛି, ମୁଁ ଯାହା କର୍ମ କରୁଛି ଏଥିରେ ମୋର କିଛି କଲ୍ୟାଣ ହବନି, କେବଳ ଭଜନ ପାଇଁ ମୁଁ କର୍ମ କରୁଛି। ଏଇଠି ତୁମେ ବହୁତ ବଡ଼ କୋଠା ବାଟେ ବିଲ୍ଡିଂ ସବୁ କିଛି କରିଦେଲେ ତୁମ ନାଁର ପତାକା ଉଡ଼ିବ ନା ତୁମର ଆତ୍ମାର କଲ୍ୟାଣ ହେଇଯିବ, ଏଗୁଡ଼ା ସବୁ କର୍ମୀ ଲୋକଙ୍କର ଧାରଣା, ଭକ୍ତର ଧାରଣା। ଭକ୍ତିନ ଠାକୁର ନା ଭକ୍ତିନ ଠାକୁର କହିଲେ, ସେ ସୁନ୍ଦର କଥା କହିଛନ୍ତି, ଜୀବନ ନିର୍ବାହ ପାଇଁ କେବଳ ଆମେ ଧନ ରୋଜଗାର କରିବା, ଯେତିକି ପଇସା ଆସୁଛି କିନ୍ତୁ ଘରର ସଂସାରଟା ଚଳିବ। ଏଠି ବହୁତ କିଛି ଆମର କରିବାର କିଛି କାମ ନାହିଁ, କାରଣ ଆମକୁ ଦିନ ସ୍ୱର ଛାଡ଼ିକି ଯିବାକୁ ପଡ଼ିବ। ତୁମେ ବହୁତ କିଛି କରିଥିଲେ ବି କିଛି ନେଇକି ଯାଇପାରିବ, ବହୁତ କିଛି ଯେଉଁଟା କରୁଥିବ ତୁମ ପାଖରେ କିଛି ବି ଯିବନି, ତାହେଲେ ସେ ମୂଲ୍ୟ କ'ଣ? ସେ ସମୟ ଶକ୍ତି ଯାହା ସବୁ ଦେଲ ତାର କ'ଣ ଲାଭ ହେଲା? ଆଉ ସେ ସମୟ ଶକ୍ତି ଚାଲିଲା ତାର ହରିଭକ୍ତି ହେଲାନି। ଆତ୍ମତତ୍ତ୍ୱ କାହାର ଆସିବନି, ବଳଦେବ ବିଦ୍ୟାସନ ସିଧା କହିଦେଲେ ଅର୍ଜୁନଙ୍କର ଶିକ୍ଷାରୁ, ଅହିଂସ ତସ୍ୟାତ୍ମ ଜିଜ୍ଞାସା ଦୟାର୍ଦ୍ଦସ୍ୟ ଉପଜାୟତେ ତତ୍ ବିରୁଦ୍ଧସ୍ୟ ଚୈବେତି ହି ପ୍ରଥମାତ୍ ଉପଧାୟତେ। ପ୍ରଥମ ଅଧ୍ୟାୟରୁ ଏଇଟା ପ୍ରଥମ ସିଦ୍ଧାନ୍ତ ଆସିଲା। କ'ଣ ଆସିଲା ପ୍ରଥମ ଅଧ୍ୟାୟରେ? ଆମେ ଶୁଣିଥିଲେ ପ୍ରଥମ ଅଧ୍ୟାୟରେ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ କଥା ଥିଲା, ଦେହ ଧର୍ମ, ଜାତି ଧର୍ମ, ମନୋଧର୍ମ, ଏଇଟାକୁ ଯେଉଁମାନେ ସନାତନ ଧର୍ମ ବୋଲି ଭାବନ୍ତି ସେମାନେ କେବଳ ଶୋକ ମୋହରେ ଏ ସଂସାର ଭିତରେ ତାପିତ ହୁଅନ୍ତି। ତୁମର ଏ ସଂସାରରେ ଯାହା ଆମେ କରୁଛେ, ବାହାର ଲୋକ କ'ଣ ଯାହା କରୁଛନ୍ତି, ତାଙ୍କ ପିଲା ଛୁଆଙ୍କ ପାଇଁ, ଘରଦ୍ୱାର ପାଇଁ, ନାମ କମେଇବାକୁ, ଆମେ ଏଠି ଯାହା କରୁଛେ ଭଜନ ପାଇଁ, ବୁଝିପାରିଲେ ବାବୁ? ତୁମେ ଦଶତାଲା ବିଲ୍ଡିଂ କରିକି ଦିନ ରାତି 24 ଘଣ୍ଟା ଖଟ, ତୁମର ଯେଉଁ 16 ମାଳା ଜପନ ହେଲା, ଏଟା ସବୁ ଯେଉଁ କହୁଥିଲେ ନା, ଭଲ ଫଳଟାକୁ ନେଇକି ଖତ ଗଡ଼ିଆରେ ପକେଇବ, ପଚା ଫଳକୁ ନେଇ ଖତ ଗଡ଼ିଆରେ ପକେଇବ, ସେ କ'ଣ ହବ? ସେଭଳିଆ ଖତ ହବ। ତୁମେ ଦିନ ରାତି ଖଟି ଖଟି ମାଟିରେ ମିଶିଯାଅ, ଯଦି 16 ମାଳା ଜପ ହେଲାନି, ଭଗବାନଙ୍କ ଚିନ୍ତନ ହେଲାନି, ଠିକ୍ ସେ ଭଜନ ହେଲାନି, ସବୁ ବେକାର, କିଛି ଲାଭ ନାହିଁ, ତାର ମୂଲ୍ୟଟା ତୁମର ଜିରୋ। ସୁନଟାକୁ ଭଲ ଭାବରେ ଜଣେ ଗୋଲ କରିକି ଲେଖିବ, ବୁଝିପାରିଲ ନା ବାବୁ? ତମ ସ୍କୁଲର ଗୋଟେ ଯୋଉ ଅଛି ବ୍ଲାକବୋର୍ଡରେ ଛୁଆଟା ଗୋଟେ ଜିରୋ ପିଲା, ସୁନଟା ଲେଖିଲ, ସୁନଟାକୁ କିଏ ଗୋଲ କରିକି ଲେଖିବ, କିଏ ଚେପ୍ଟା କରିକି ଲେଖିବ, କିଏ ବଙ୍କା କରିକି ଲେଖିବ? ସୁନର ମୂଲ୍ୟଟା ସମାନ। ଆଉ ମାଷ୍ଟର କେବେ ହେଲେ କହିବନି ଏ ଜିରୋଟା ବଢିଆ ବଢିଆ ଜିରୋ ଲେଖିଛି ବୋଲି, କହିବ କି? ସେଭଳିଆ ଆମେ ଜଗତର ଲୋକଙ୍କୁ ନିନ୍ଦା କରୁନୁ, କିନ୍ତୁ ଆମକୁ ଏଇଟା ଜଣା, କିଏ ସୁନ୍ଦର ଜିରୋ କରୁଛି, ଗୋଟେ ବେଷ୍ଟ ଜିରୋ, ଗୋଲ ଆକାରରେ ଜିରୋ କରୁଛି। ଜିରୋ କେତେ ପ୍ରକାର ସୁନ ଦେଖିନ କି? ଗୋଟେ କିଏ ଅଣ୍ଡା ଭଳିଆ କରିଥିବ, କିଏ ଉପରେ କିଏ ଏମିତି ଜିରୋ କରିଥିବ, କିଏ ଏମିତି ଆଉ ଜିରୋ କରିଥିବ, କିଏ ପୁରା ସୁନ୍ଦର ଗୋଟେ ଜିରୋ କରିଥିବ। ତୁମେ ଯେମିତି ଜିରୋ କର, ଜିରୋର ଭାଲ୍ୟୁଟା ହେଉଛି ଜିରୋ। ଆଉ ଏବେ ତ ସେ ଯେଉଁ କୁହନ୍ତି କଠୋର ଭୌତିକବାଦୀ ହେଇଗଲା, ସେଥିପାଇଁ ଆତ୍ମଚେତନା କଥା ଜାଣନ୍ତିନି, ସେସବୁ ସାଧୁ ଗୁଡ଼ାକ ଗୋଟେ ଗୋଟେ ଧରୁଛନ୍ତି ସବୁ। ନିଠୁର ସତ କଥା କୁହାଯିବ, ଯେ ନିଷ୍ଠୁର ସତ କଥା ଯାହା କୁହାଯିବ, ଯିଏ ଯେତେ ଜଗତର ଦକ୍ଷ କାର୍ଯ୍ୟ କରୁ ତାର ମୂଲ୍ୟ ହେଉଛି ଭଗବାନଙ୍କ ଭକ୍ତି ଛଡ଼ା ଗୋଟେ ବହୁତ ବଡ଼ ସୁନ୍ଦର ଜିରୋ। ତୁମେ କେତେ ମଡେଲ ରଖିଥାଅ, କେତେ ପୁରସ୍କାର ପାଇଥାଅ, କେତେ ଜଗତର ତୁମେ ଭଲ ଜିନିଷ ପାଇଥାଅ, କେବଳ ଗୋଟେ ଶୂନ ତୁମ ସାଥିରେ ଯିବ। କିନ୍ତୁ ଯଦି ଏକ ଗୋଟେ ଲେଖିଲ, ଏକଟା ବଙ୍କା ହେଲେ କି କ'ଣ ହେଲେ ବି ଏକର ଗୋଟେ ମୂଲ୍ୟ ଅଛି ନା, ଏକଟା ଏକ ବଙ୍କା ହେଇ ଲେଖିଲେ ବି ତାର ମୂଲ୍ୟ ଏକ, ଶୂନଟାର ମୂଲ୍ୟ କିଛି ନାହିଁ। ହେଲେ ଜଗତରେ ତୁମେ ଯେତେ ଦକ୍ଷ କାର୍ଯ୍ୟ କର, ଯେତେ ସୁନାମ କାର୍ଯ୍ୟ କର, ଜଗତରେ ଯେତେ ତୁମେ ସବୁ କାର୍ଯ୍ୟ କର, ହରି ଭକ୍ତି ବିନା ସବୁ ହେଉଛି ଶୂନ୍ୟ। ଏଇଟା ଯଦି ପ୍ରାଥମିକ ଅବସ୍ଥାରେ ଆମେ ନ ଜାଣିପାରିଲେ ଭକ୍ତି କରି ହରି ଭଜନ କରି, ତାହେଲେ ଆମର କ'ଣ ଲାଭ ଅଛି, କ'ଣଟା ଲାଭ ଅଛି? ହରି ଭକ୍ତି କରିବାର, ବୈଷ୍ଣବ ପଥକୁ ଆସିବାର ପ୍ରଥମ ଜିନିଷ ହେଲା, ମୋର ପ୍ରାୟୋରିଟି ହେଉଛି ମୁଁ ଆଗେ ଭଗବାନଙ୍କର ଭଜନ ଭକ୍ତି, ମୋର ଏଇଟା କର୍ତ୍ତବ୍ୟ। ଆଉ ସେ ଗୁରୁଦେବ ସବୁବେଳେ ଗାନ୍ଧୀ ସେଇଟାକୁ, ଜନ୍ମ ଲଭିଛ କୃଷ୍ଣ ଭକ୍ତି କରିବାରେ, କୃଷ୍ଣ ଭକ୍ତି ବିନା ସବୁ ମିଥ୍ୟା ଏ ସଂସାର, ଏଇଟା ବେକାର ମିଛ ନା। ଆଉ ଜନ୍ମଟା କେବଳ ମିଳିଛି, ମଣିଷ ଜନ୍ମଟା କେବଳ କୃଷ୍ଣ ଭକ୍ତି କରିବା ପାଇଁ। ତୁମର ଗୋଟେ ଭଲ ସ୍ତ୍ରୀ ମିଳିଗଲା, ଭଲ ବିବାହ ହେଇଗଲା, ଭଲ ପୁଅଟେ ମିଳିଗଲା, ଭଲ ସ୍ତ୍ରୀ, ଭଲ ପୁତ୍ର, ଭଲ ଗାଡ଼ି, ସବୁ ଭଲ ହେଲେ ବି ଜଗତରେ ଆମର ଆତ୍ମାର କିଛି ଭଲ ହବନି। ବାସ୍ ସବୁ ଭଲ, ମୋ ପୁଅଟା ଭାରି ଭଲ, ମୋ ସ୍ତ୍ରୀଟା ଭାରି ଭଲ, ମୋର ଘର ଭଲ, ମୋ ଚାକିରି ଭଲ, ସବୁ ତୁମର ଗୁଡ୍ ଥିଲେ ବି ମୁଁ କହିଲେ ସେଟା ବି ସୁନ୍ଦର ଗୋଟେ ଜିରୋ। ବାସ୍ ସୁନ୍ଦର ଜିରୋ, ତୁମେ ପେନ୍ରେ ଜିରୋ ଲେଖ, ଚକଡ଼ରେ ଜିରୋ ଲେଖ, ବଲ୍ ପେନ୍ରେ ଜିରୋ ଲେଖ, ବୁଝିପାରିଲ? ବଙ୍କାକି ଲେଖ, ଟେଢ଼ାକି ଲେଖ, ଗୋଲ୍ କରି ଲେଖ, ଜିରୋର ମୂଲ୍ୟଟା ହେଉଛି ଜିରୋ। ଜଗତରେ ଯେତେ ବଡ଼ ବଡ଼ ଲୋକ ଅଛନ୍ତି ତାଙ୍କୁ ଦେଖିଦେଲେ ଆମ କେବଳ ମନରେ ଏଇଟା ହେଉଛି ଜିରୋ, ଏହାର ମୂଲ୍ୟ ହେଉଛି କେବଳ ଜିରୋ। ତାକୁ ଯଦି ଆମେ ଭକ୍ତ ବୁଝିପାରିବାନି, ତାର ଆହୁରି କହିବ ମୋର ଏଇଟା କରିବାର ଅଛି, ମୋର ଆତ୍ମା ସେବା କରିବାର ଅଛି, ମୋର ଏଇଟା କରିବାର ଅଛି, ମୁଁ ଏମିତି କରିବାର ଅଛି। ଭାଇ ତୁମେ ସ୍ୱୀକୃତି ନାହିଁ, ତୁମର ଫେରିଯାଅ, ପଛକୁ ଯାଅ, ପଳ ପଳ, ତୁମେ ତୁମେ ପାରିବନି, ଏ ରାସ୍ତାରେ ତୁମେ ପାରିବନି, ଏଇଟା ଆତ୍ମଧର୍ମ କଥା ଆଉ। ଏଠି ତୁମେ ଆତ୍ମାକୁ ଉଦ୍ଧାର କରିବା ପାଇଁ ଆସିଛ, ଦେହ ପାଇଁ ଏଠି କିଛି କାମ ନାହିଁ। ଅନାଦି କାଳରେ ଯେଉଁ ଆତ୍ମା ଭଗବାନଙ୍କର ଅଂଶ, ସେ ଭଗବାନଙ୍କୁ ଭୁଲିକି ଯେଉଁ ଡହଳ ବିକଳ, ଗୋଟେ ଡହଳ ବିକଳ ନାହିଁ କୁହନ୍ତିନି, ଡହଳ ବିକଳ ସିଏ ହେଉଛି। କେତେ କଷ୍ଟ ଦେଖୁନା, ଯାହା କୁହନ୍ତି ସେ ଅଣ୍ଟାଶଳ ଖେଳିଲା ବେଳକୁ ଗଳାରେ ବସିଲା ପାହାଡ଼, ବୁଝିପାରିଲ ନା? ପୋଲିସ କିନ୍ତୁ ମାରେ ଗୋଡ଼, ଗୋଡ଼କୁ ବାଡ଼େଇବ, ଗୋଡ଼କୁ ବାଡ଼େଇଲେ ତୁମେ କ'ଣ କରିବ, ବସି ପଡ଼ିବ ଏଇଠି, ସେ ତ ବାଡ଼ି ବାଡ଼ିବ ଏମିତି ଜାଗାକୁ, ଦାଗ ହେବନି ଆଉ, ଆଉ ତୁମେ ବସିବ ଆଉ, ଗୋଡ଼ଟା ପିଟିଲେ ତୁମେ ବସି ପଡ଼ିବ, ବସି ପଡ଼ିଲେ କମରକୁ ପିଟିବ, ତାପରେ କ'ଣ କରିବ, ଉଠି ପଡ଼ିବ, ଗଳାକୁ ଧରିବ, ତାପରେ କ'ଣ କରିବ, ବସି ପଡ଼ିବ। ମାୟା ସେଇଭଳିଆ କରୁଛି, କିନ୍ତୁ ଇଏ ମଣିଷ ତ ଅଜ୍ଞାନ ରହିଛି, ତା ଆତ୍ମଚେତନ ଜାଗ୍ରତ ନାହିଁ, ଯେତେ ମାନେ ଦୁଃଖ ପାଉଛି ଯେତେ ତାର ଆସକ୍ତି ଛାଡ଼ିବ। ସେଥିପାଇଁ ସେ ଲେଖିଦେଲେ ଆଚାର୍ଯ୍ୟ ତାଙ୍କର କଥା, ଯିଏ ଆଚାର୍ଯ୍ୟଙ୍କର ଛାଟ ଖାଇଲି, ଯାହାର ଆଚାର୍ଯ୍ୟ ନିଷ୍ଠତା ଆସିନି, ସେ କିଛି ବି ବୁଝିପାରିବନି। ଏଇ ଜ୍ଞାନ ଗୁଡ଼ା ତୁମେ ବହୁତ ପଢାପଢି କରି ଘୋଷାଘୋଷି କରିଦେଲେ କ'ଣ ହବ, ତୁମର କିଛି ତ ବିଜ୍ଞାନ ତ ଆସୁନି ଆଉ କୃପାଟା ଆସୁନି, ତୁମେ କ'ଣ ବୁଝିବ, ଏଗୁଡ଼ା ଗୋଟା ଥିରୋଟିକାଲ ହେଲେ ମୁଣ୍ଡ ଭିତରେ ପୁରେଇକି ରଖିଛ, କିଛି ଜାଣିଛ ବହୁତ, ବହୁତ ଜାଣିଲେ କ'ଣ ହବ। ସବୁ ଜାଣିବା ଲୋକ ଯେମିତି ଏଇ ଯେଉଁ ମଦର ଲେଖା ହେଇଛି, କ'ଣ ମଦ୍ୟପାନ କରିବା, ସେ ଏଠି ଲେଖା ହେଇଛି, ତୁମେ ଦେଖିନ ଆମର ଯେଉଁ ମଦ ଦୋକାନ ଆଗରେ ଲେଖା ହେଇଛି, ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ, ବିଡ଼ି ଖୋଳରେ ଲେଖା ହେଇଛି, ସିଗାରେଟ୍ ଖୋଳରେ ଲେଖା, ସବୁଥିରେ ଲେଖା ହେଇଛି। ଖାଇବା ଲୋକ, ଖାଇବା ଲୋକ ସେଇଟା ପଡ଼ିକି ଫୋପାଡ଼ି ଦେଉଛି, ଖାଇଦେଉଛି ସେଇଟା, ତୁମ କଥାରେ ସବୁ ଜାଣିଥିବ ତୁମେ, କିନ୍ତୁ ବିଷୟ ଭୋଗିଲା ବେଳେ ସବୁ ଫୋପାଡ଼ି ଦେଇକି ଜ୍ଞାନ, ଜ୍ଞାନକୁ ଫୋପାଡ଼ି ଦେଇକି ପିଦେବ ସବୁ। ଆଉ ଭଗବାନଙ୍କର କୃପା, ଆଚାର୍ଯ୍ୟଙ୍କର ଆଚାର୍ଯ୍ୟ ନିଷ୍ଠତା ଯେତେବେଳେ ତୁମେ ନ ଆସିଛି, ଆତ୍ମଜ୍ଞାନ କେବେ ଉଦୟ ହବନି, ପ୍ରଣିପାତ ନହେଲେ କେବେ ତ ହବନି ଏଇଟା, ଏ ଜିନିଷଟା କିଛି ହବନି। ସେଥିପାଇଁ ଏଠି ଦୁଇଟା ଜିନିଷ, ଆତ୍ମଜ୍ଞାନ ପାଇଁ ଦୁଇଟା ଯୋଗ୍ୟତା ଅର୍ଜୁନଙ୍କର ବଳଦେବ ବିଦ୍ୟାଭୂଷଣ କହିଲା ପ୍ରଥମ ଅଧ୍ୟାୟର, ଇଏ ଏସେନ୍ସ ସେ ଅନ୍ତିମରେ କହୁଛନ୍ତି କ'ଣ, ସେଇଟା ଅହିଂସା ସ୍ତସ୍ୟ ଆତ୍ମ ଜିଜ୍ଞାସା ଦୟାର୍ଦ୍ୟ ଉପଜାୟ, ଅହିଂସା ଯାହାର ହୃଦୟରେ ଅହିଂସା ଭାବନା ରହିଛି। ଅହିଂସା ମାନେ କ'ଣ, କାହାକୁ ମୁଁ ହିଂସା କରିବିନି, ପଶୁଟାକୁ ମାରିବାଟା ଏଇଟା ହେଉଛି ହିଂସା। ମହାତ୍ମା ଗାନ୍ଧୀ କହୁଥିଲେ ନା, ଅହିଂସା ପରମ ଧର୍ମ, ହିଂସା କରିବାନି, ଜୀବକୁ ମାରିବାଟା ହେଉଛି ହିଂସା, ଆଉ ଜୀବକୁ କଷ୍ଟ ଦେବାଟା ବି ହିଂସା। ଗୋଟେ ଜୀବକୁ ତୁମେ ମାରିଦେଲ, ଛେଳିଟାକୁ ବେକଟାକୁ କାଟି ଦେଉଛ, ସେ କ'ଣ ହେଉଛି, ଏକାଥରକର ମରୁଛି। ଗୋଟେ ମଣିଷକୁ ସବୁବେଳେ ସବୁବେଳେ ତୁମେ କଷ୍ଟ ଦେଉଛ, ତା ପଛରେ ଚବିଶ ଘଣ୍ଟା ତୁମେ ଲାଗିଛ, ତାହେଲେ ସେ କେତେ କଷ୍ଟ ପାଉଛି, ସେଇଟା ବି ହିଂସା, ଜୀବ ହିଂସାରେ ଯାଉଛି। କାହାକୁ ପୀଡ଼ା ଦେବା ହେଉଛି ଜୀବ ହିଂସା, ତୁମ କଥାରେ ତୁମର ଆଚରଣରେ କାହାକୁ ପୀଡ଼ା ଦିଅ। ମହାପ୍ରଭୁ ମନା କରିଦେଲେ ନା, ପ୍ରାଣୀ ମାତ୍ରେ କାହିଁ ମାନେ ଉଦ୍ବେଗ ନା ଦିଏ, କାହା କଷ୍ଟ ଦିଅନି। ଜୀବକୁ ଏ ଯେଉଁ ଜୀବ ହିଂସନ ଯାହା କୁହାଯାଉଛି, ଅହିଂସା ଆଉ ଦୟାର୍ଦ୍ଧ ହୃଦୟ, ଯାହାର ହୃଦୟରେ ଦୟା ନାହିଁ, ରୁକ୍ଷ ହୃଦୟ, ସବୁବେଳେ ସ୍ୱାର୍ଥପର, ମୁଁ ଖାଇବି, ମୁଁ ବଞ୍ଚିବି, ମୁଁ ସେ କେବେ ଆତ୍ମଜିଜ୍ଞାସା ଲାଭ କରିପାରିବି, କାଟି ଦିଆଯାଇଛି ସେ ଆତ୍ମତତ୍ଵ। ଏଠି ଲେଖିଲେ ବା ତତ୍ ବିରୁଦ୍ଧସ୍ୟ ନୈବେତି ହିଁ ପ୍ରଥମାତ୍ ଉପଧାରିତ, ପ୍ରଥମ ଅଧ୍ୟାୟରେ ଏଇଟା ଉପଧାରିତ, ଏଇଟା ନିର୍ଦ୍ଧାରିତ ହେଲା, ଏହାର ବିରୁଦ୍ଧ ଯେ ଯାହାର ଅଛି, ଯାହାର ହିଂସା ଆଉ ଦୟା ନାହିଁ, ସେ କେବେ ଆତ୍ମଜ୍ଞାନ ଲାଭ କରିପାରିବେ। ସେଥିପାଇଁ ପ୍ରଥମେ ଆମର ମନା କରାହଉଛି ନା, ତୁମେ ନିଶା ଖାଅନି, ଆମିଷ ଖାଅନି, ବା କାହିଁ କୁହାଯାଉଛି, ହୃଦୟରେ ଦୟା ଯଦି ନ ରହିଲା ଆଉ ଅହିଂସା ବୃତ୍ତି ନ ରହିଲା, ତୁମେ ଆତ୍ମଜ୍ଞାନ ଲାଭ କରିପାରିବ ନା। ତେଣୁ ଅର୍ଜୁନଙ୍କର ଏଇଟା ହେଉଛି ସବୁଠୁ ଭଲ ଗୁଣ, ଆଚାର୍ଯ୍ୟମାନେ ଦେଖିଦେଲେ ଯେ ସେ ହିଂସା କରିବା ପାଇଁ ଚାହୁଁନାହାନ୍ତି, ଆଉ କେତେ ଦୟାର୍ଦ୍ଧ ହୃଦୟ, ଦୁର୍ଯ୍ୟୋଧନଙ୍କୁ କ୍ଷମା କରିଦେବା ପାଇଁ ଚାହୁଁଛି, ଦୟାର୍ଦ୍ଧ ନା, ବହୁତ ଅହୋ ବହୁତ ମହତ ପାପମ କର୍ତ୍ତ ବ୍ୟବସ୍ଥିତ ବୟମ ଯଦି ରାଜ୍ୟ ସୁଖ କରୁ ହୁଏ ନା, କହୁଛନ୍ ନା ମୁଁ ରାଜ୍ୟ ସୁଖ ପାଇଁ କେତେ ବଡ଼ ପାପ କରିବା ପାଇଁ ଯାଉଛି, ବହୁତ ବହୁତ ଗମ୍ଭୀର ଭାବରେ କହୁଛି। ଏଇଟା କିଏ ଶୁଣୁଥିଲେ, ଅର୍ଜୁନଙ୍କର ଯେଉଁ ମୋହ ହେଇଛି ସମସ୍ତେ ଜାଣିପାରୁଛନ୍ତି, ଉଭୟ ପକ୍ଷରେ ସୈନ୍ୟମାନେ ଦେଖୁଛନ୍ତି ଯେ କୃଷ୍ଣ ଅର୍ଜୁନ ଭିତରେ କଥା ହଉଛନ୍ତି, କିଛି ସମୟ ଯୁଦ୍ଧ ଅଟକିଗଲା ନା, ଶଙ୍ଖ ବାଜିଥିଲା, ତାପରେ ତା'ଟା ଆରମ୍ଭ ହେଇଛି। ତେଣୁ କିଛି ଆସି ବଳଦେବ ଧର୍ଷଣାଙ୍କ ଟିକାର କହିଛି, ଚକ୍ରବର୍ତ୍ତୀ ସେଇଟା କନଫର୍ମ କରିଛନ୍ତି। ଉଭୟ ସେନାମାନେ କିଛି କିଛି ଜାଣିଛନ୍ତି ଯେ ଆଙ୍କର କୃଷ୍ଣ ଆଉ ଅର୍ଜୁନଙ୍କ ଭିତରେ କ'ଣ ବର୍ତ୍ତମାନ ବାର୍ତ୍ତାଳାପ ଚାଲିଛି ଗୀତା। କିଛି ଲୋକ ଜାଣିଛନ୍ତି ବା କିଛି କିଛି ଅନୁମାନ କରି ଜାଣିଛନ୍ତି। ଆଚ୍ଛା, ଏଠି ଦୁଇଟି କଥା ରହିଛି। ପୂର୍ବ ଶ୍ଳୋକ ଗତକାଲି ଆମେ ପଢ଼ୁଥିଲେ, ଏବଂ ମୁକ୍ତ ଅର୍ଜୁନ ସଂଘେ ରଥପୋସ୍ତ ଉପାବିଶତ୍, ରଥପୋସ୍ତ ଉପାବିଶତ୍, ଉପାବିଶତ୍ ମାନେ କ'ଣ, ବସି ପଡ଼ିଲେ। ପୂର୍ବରୁ କ'ଣ ହେଇଥିଲେ, ବସ ଯୁଦ୍ଧ କରିବା ପରେ ଯୁଦ୍ଧ କରିବା ପାଇଁ ଠିଆ ହେଇଥିଲେ। ବଳଦେବ ଦର୍ଶନ କହୁଛି ଯୁଦ୍ଧ କରିବା ପାଇଁ ଠିଆ ହେଇଥିଲେ, ବର୍ତ୍ତମାନ ବସି ପଡ଼ିଲେ। ଏଇଟା ଯେଉଁ ହେଉଛି, ଏଇଟା ସବୁ ସୈନ୍ୟମାନେ ଦେଖୁଛନ୍ତି, ଉଭୟ ପକ୍ଷରେ ସୈନ୍ୟମାନେ ଦେଖୁଛନ୍ତି। କ'ଣ ଅର୍ଜୁନ ବସି ପଡ଼ିଲେ, ଖାଲି ବସିଲେନି, କ'ଣ ଏଠି କହିଛନ୍ତି, ବିସୃଜ ସଂସରମ ଚାପ, ବିସୃଜ ତ୍ୟାଗ କରିଥିଲେ କ'ଣ ଗାଣ୍ଡିବୋଧନକୁ। ଶୋକ ସମିଗ୍ନ ମାନସ, ଶୋକରେ ପରେ ତାଙ୍କର ମାନସ ମନ ପୁରା ଭାଙ୍ଗି ପଡ଼ିଥିଲା, ଦୟାର୍ଦ୍ଧ ହୃଦୟ ହେଇଯାଇଥିଲେ, ଅହିଂସା ବୃତ୍ତି ପୁରା ଜାଗ୍ରତ ହେଇଯାଇଥିଲା। ଚୈତ୍ର ମହାପ୍ରଭୁ ଯେଉଁ କୃପା କଲେ ବାସୁଦେବ ଦତ୍ତଙ୍କୁ, କେବଳ ସେ ଅହିଂସା ହୃଦୟ ପାଇଁ ନା, ଦୟାଟା ନା, ତେଣୁ ଜୀବଦୟା ନାହିଁ, ସ୍ୱାର୍ଥପର, ମୁଁ ଖାଲି ବଞ୍ଚିବି, ମୁଁ କେମିତି ରହିବି, ବୁଝିଗଲି ବୋଲେ ମୁଁ ଖାଲି ଭଲରେ ରହିବି, ମୋର କୋଠା ବାଟି ହେଇଯାଉ, ଯିଏ ମରୁଛି ମରୁମ, ତୁମେ କ'ଣ ବେଶୀ ଚାଲ ନା କ'ଣ, ତୁମେ ଯାହା ଦରବାର ରହୁଛ, ଗୋଟେ ପାପିଟେ ହଉ ଗୋଟେ ଚୋରଟେ ହଉ ଯିଏ ବି ହଉ, ସମସ୍ତେ ଯେମିତି ଭଗବାନଙ୍କର, ସମସ୍ତେ ପ୍ରଭୁଙ୍କର। ବାହାର ଲୋକ ଯେଉଁ ଦୟା କରୁଛନ୍ତି ସେ ମାନ ସମ୍ମାନ ବା ଅଲଗା କିଛି ଉଦ୍ଦେଶ୍ୟରେ କରୁଛନ୍ତି, କିନ୍ତୁ ଆମର ଯେଉଁ ଦୟା ରହିଛି, ଆମର ଆତ୍ମସମ୍ବନ୍ଧୀ ଦୟା, ସମସ୍ତେ ଭଗବାନଙ୍କର ଅଂଶ, ତାଙ୍କ କର୍ମଫଳ ଯୋଗୁଁ ସେ ଆଜି ମଦ୍ୟ ପାଇଛି, କାହିଁ କର୍ମଫଳ ଯୋଗୁଁ ତାର ବି, ଆମର ପୂର୍ବରୁ ହିଁ କର୍ମଫଳ ସେଇଆ ଥିଲା, ଆମେ ବି ସେମିତି ଥିଲେ, କାଲି ବି କ'ଣ ହବ ତୁମର କିଛି ଠିକ୍ ନାହିଁ। ଦୟା ଦେହ ହୃଦୟ, ଏଇଟା ବହୁତ ସୁନ୍ଦର ଜିନିଷ। ସଂସାର ଚାପ ଶୋକ ସବିଘ୍ନ ମାନସ, ଭାବାର୍ଥରେ ପ୍ରବାଦ କହୁଛନ୍ତି, ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅବସ୍ଥା ପର୍ଯ୍ୟବେକ୍ଷଣ କରୁଥିଲେ, ସେତେବେଳେ ସେ ରଥ ଉପରେ ଛିଡ଼ା ହୋଇ ପଡ଼ିଥିଲା, ଏଇ ପୁରା ବଳଦେବ ଦର୍ଶନ ଟିକା, କିନ୍ତୁ ସେ ଏପରି ଦୁଃଖାବିମିତ ହୋଇ ପଡ଼ିଲେ ଯେ ସେ ଧନୁଷରେ ଛାଡ଼ି ଦେଇ ରଥ ଉପରେ ବସି ପଡ଼ିଲେ। ଭକ୍ତି ଯୋଗ ମାର୍ଗରେ, ଲେଖିଦେଲେ ବଳଦେବ ପ୍ରବାଦ, ଭକ୍ତି ଯୋଗ ମାର୍ଗରେ ଏ ପ୍ରକାର କୋମଳ ଓ ଦୟାର୍ଦ୍ଦ ହୃଦୟ ବିଶିଷ୍ଟ ବ୍ୟକ୍ତି ଆତ୍ମଜ୍ଞାନ ନିମିତ୍ତ ଉପଯୁକ୍ତ ଅଟନ୍ତି। ସମସ୍ତଙ୍କୁ ତୁମେ କହିଦେବ ସମସ୍ତେ ଆତ୍ମସ୍ଥିତି ଚାଲିବ, ହବନି, କ୍ୱାଲିଫିକେସନ ପୂର୍ବର ସଂସ୍କାର କିଛି ରହିଛି, ସେଟା କାଟିପାରିବନି ତୁମେ, ଏଥିରେ କିଛି ପ୍ରାଉଡ଼ ନେଚର, ତୁମର ଗର୍ବ ଭାବନା ଯୋଗ୍ୟତା, ମୁଁ ବହୁତ ସ୍କଲାର, ବହୁତ ପାଠ ପଢ଼ିଛି, ବଡ ଘରର ଛୁଆ କି ମୋର ଏଇଠି, ସେ ଫୋପାଡ଼ି ଦିଅ, ସେ କାମ କିଛି ହବନି, ସେ ଫିଲ୍ଡ ଅଲଗା, ଏ ଫିଲ୍ଡ ଅଲଗା, ଏ ରାସ୍ତା ଅଲଗା, ଏଠି କେବଳ ଏଇ ଜିନିଷ, ଏ ପ୍ରବା ଯାହା ବଳଦେବ ଦର୍ଶନ ଯାହା କହିଛନ୍ତି, ପ୍ରବା ତାଙ୍କ ଭାରତରେ ଗୋଟେ ଲାଷ୍ଟକୁ ଗୋଟେ ପଦରେ ଲେଖିଦେଲେ, ଭକ୍ତି ଯୋଗ ମାର୍ଗରେ ଏ ପ୍ରକାର କୋମଳ ଓ ଦୟାର୍ଦ୍ଦ ହୃଦୟ ବିଶିଷ୍ଟ ବ୍ୟକ୍ତି ଆତ୍ମଜ୍ଞାନ ନିମିତ୍ତ ଉପଯୁକ୍ତ ଅଟନ୍ତି। ତ ହୃଦୟ ଯଦି କୋମଳ ନୁହେଁ, ତୁମ ଦୟାର୍ଦ୍ଦ ହୃଦୟ ନୁହେଁ, ଦୟା ଭାବନା ତୁମ ହୃଦୟରେ ଆସୁନି, ଆତ୍ମଜ୍ଞାନ ଲାଭ କରିପାରିବନି। ଆତ୍ମଜ୍ଞାନ ଲାଭ ନ କରି ତୁମେ ପରମାତ୍ମ ଭଜନ କେମିତି କରିବ, ଯାହା ଭଜନ କରୁଛ ସେ ଦେହ, ଦେହ ସମ୍ବନ୍ଧୀ ଭଜନ, ଆଉ ଦେହ ମୋର ଭଲ ରହିବ, ମୁଁ ଭଲ ରହିବି, ମୋର ନାଁ କମେଇଯିବ, ଟଙ୍କା ପଇସା ଆସିବ, ଏଇଟା ଦେହ ସମ୍ବନ୍ଧୀ ଭଜନ ଗୁଡ଼ାକ, ଦେହର କଲ୍ୟାଣ ପାଇଁ, ନାମ ପୂଜା ପ୍ରତିଷ୍ଠା ପାଇଁ ଭଜନ, ଆତ୍ମସମ୍ବନ୍ଧୀ ଭଜନ ନା କ'ଣ, ସେଟା ସେ କିଛି ଚିନ୍ତା କରିବେନି। ଆତ୍ମାର କ'ଣ କଲ୍ୟାଣ ହେଉଛି, ମୋର କେମିତି ମତି ରହୁଛି, ସେଟା କିଛି ଚିନ୍ତା କରିବେନି। ମୋର ପ୍ରଭୁଙ୍କର ଚରଣରେ ମତି ରହୁଛି କି ନାହିଁ, ମୁଁ କେମିତି, କିଏ କ'ଣ ବ୍ୟାକୁଳ ହେଇକି ଡାକୁଛି, ମୋତେ ସଂସାରରୁ ପ୍ରଭୁ ମୋତେ ଉଦ୍ଧାର କରିଦିଅନ୍ତୁ, ମୁଁ ଆପଣଙ୍କ ସେବାରେ ରହିବି, ଏ ଯେଉଁ ବ୍ୟାକୁଳ, ଏଇଟା ଆତ୍ମଜ୍ଞାନରେ ଆସିବ ନା, ଆଉ ଦେହ ଜ୍ଞାନରେ କିଛି ନାହିଁ, ଦେହରେ ମୋର ମୋର ମଠ ରହିଛି, କ'ଣ ଖାଉଛି, ତାକୁ ଟିକେ କରିଦେଉଛି, ମୋର ଟାଇମଟା ପାସ୍ କରିଦେଲେ ମୋର ଗଲା, ଏ ଦିନଟା କଟିଗଲେ ଗଲା, ସିଏ ଆତ୍ମଜ୍ଞାନ ସମ୍ବନ୍ଧୀୟ ଜିନିଷ ନୁହେଁ। ଆଉ ଏଥିରେ କିଛି ତୁମର ଲସ୍ ହବନି, ଯଦି ଭଗବାନଙ୍କର କିଛି କାମ କରୁଛ, ଅଶ୍ରଦ୍ଧାରେ କଲେ ବି ତୁମେ କିଛି ପୁଣ୍ୟ ମିଳିବ, କିନ୍ତୁ ଭକ୍ତି ଯେଉଁ ଆତ୍ମଜ୍ଞାନ ଜିନିଷଟା, ଏଇଟା ଅଲଗା, ତୁମର ତୁମେ ହେଉଛ ଆତ୍ମା, ଆମେ ସବୁ ଶୁଣିଛୁ ଗୁରୁଦେବଙ୍କ ଦୂର, ଆଉ ସେଗୁଡ଼ାକ ଆଜିକାଲି କହିଲା ବେଳକୁ ଲୋକ ଡିଷ୍ଟର୍ବ ହେଇଯିବେ, ଆଉ ସବୁ ପରିବାର ପରିବାର ସବୁ ସବୁ କାଢ଼ିଦେବେ, କ'ଣ ଆପଣଙ୍କ ପାଖରେ ରହିବ, ମନ୍ଦିର ଆସ ସେବା କର, ଗୃହସ୍ଥମାନଙ୍କୁ କରୁ, ତୁ କ'ଣ ବାପାଙ୍କର ସେବା କରିବୁ, ବାପାଙ୍କୁ ସେବା କରିବୁ ନା, ବାପାଙ୍କ ସାଙ୍ଗରେ ଝଗଡ଼ା ପୁଣି କରିବୁ, ତୋ ସ୍ତ୍ରୀ ଛୁଆ ପିଲା ଝଗଡ଼ା କରିବୁ, ପୁଣି ଗଣ୍ଡଗୋଳ କରିବ, ଭଗବାନଙ୍କ ସେବା କର, କଥା ଶୁଣ, ପ୍ରଭୁଙ୍କର କାମ କର, ଆତ୍ମଜ୍ଞାନ ଆତ୍ମସ୍ଥିତି ଖାଲି କେବଳ ଆତ୍ମ ଆତ୍ମ ଆତ୍ମାର କଲ୍ୟାଣ କେମିତି ସେ ବାକିଟା ମହାଜନମାନେ ଦେଖନ୍ତି। ଆଉ ବର୍ତ୍ତମାନ ଯେହେତୁ ସେ ଷ୍ଟାଣ୍ଡାର୍ଡ଼ରେ ସମାଜର ସଂସ୍କାର ନାହିଁ, ତାଙ୍କୁ କଣ କରାଯିବ, ସେ ଦେହ ଚେତନାରେ ରହିକି କେମିତି ଟିକେ ଏଥିରେ ସ୍ୱୀକୃତି ପ୍ରାପ୍ତ ହୋଇକି ସେ କେମିତି ବାହାରିକି ଆସନ୍ତୁ। ତେଣୁ ଡାଇରେକ୍ଟ କଥା ବର୍ତ୍ତମାନ ଚଳିବନି, ଡାଇରେକ୍ଟ ଆତ୍ମଜ୍ଞାନ କଥା କହିଲେ ସେ ଡିଷ୍ଟର୍ବ ହେଇଯିବ। ତାଙ୍କର ତ ଆସକ୍ତିଟା ପ୍ରବଳ, ଆଉ ସଂସାର ଆସକ୍ତିଟା ନା କ'ଣ ଭାବିଲେ ଅଠଟା କ'ଣ ଛାଡ଼ୁଛି ସଂସାର? ଯେତେ ତୁମେ ଯେତେ ମାଡ ସଂସାର ମାରୁ, ଯେତେ ତୁମେ କଷ୍ଟ ପାଅ, ତୁ ଗୋଟେ ଆଶା କ'ଣ ରହିଛି? ନା ବଦଳିଯିବ ତ, ଏଇଟା ଭଲ ହେଇଯିବ ତ, ମୋତେ କିଛି, ଆରେ ଆତ୍ମାର କିଛି ଲାଭ ନାହିଁ। ତୁମର ଭଲ ପୁଅଟା ହେଲେ ବି, ଭଲ ସ୍ତ୍ରୀଟା ହେଲେ ବି, ତୁମେ ତୁମେ ବିଚାର କରି ଦେଖ, ଭଲ ପୁଅଟା ହେଲେ ଖରାପ ପୁଅ ଅପେକ୍ଷା ଆହୁରି ଡେଞ୍ଜର ହେଇଯିବ। ଭଲ ପୁଅଟା ହେଲେ ବର୍ତ୍ତମାନ ପୁଅ ପ୍ରତି ଆସକ୍ତି ରହିଲା, ପୁଅର ବୋହୂ ପ୍ରତି ଆସକ୍ତି ରହିବ, ପୁଣି ତା ନାତି ପ୍ରତି ଆସକ୍ତି ରହିବ, ଭଲଟା ନା ଖରାପଟା ହେଇଗଲା, ପ୍ରଥମରୁ ମୋର ପୋଛି ହେଇଗଲା, ପୁରା ଚେନ୍ଟା ବନ୍ଦ ହେଇଗଲା, ମଣିଷକୁ ତ ବୁଝିବନି। ଜୀବନ ଭଲ ଖରାପ ଆତ୍ମା ସହିତ ଏସବୁ କିଛି ଲାଭ ନାହିଁ। ତାପରେ ମୁଁ କହୁନି ଯେ ଖରାପ ପିଲାଙ୍କୁ ଆଣିକି ବିବାହ ହଉ କି ବୋହୂ କର, ନାଇଁ ନାଇଁ, ଜୀବର ଭଲ ଖରାପ ସହିତ କିଛି ସମ୍ପର୍କ ନାହିଁ। ଜୀବ ହଉଛି କୃଷ୍ଣଙ୍କ ଏଇ ଚେତନା। ଆମେ ଯେ ବିବାହ ନ ହୁଅ ସେଟା ନୁହେଁ, ଯେ ସଂସାରଟା ବହୁତ କଷ୍ଟ, ବାହା ଚୁରାଲେ ପିଲା ଛୁଆ କିଏ ଦାୟିତ୍ୱ ନବ, କିଏ କାମଟା କରିବ, କଣ କରିବ, ମୋର ବାହା ହେବିନି କଷ୍ଟ। ଆରେ ତାଠୁ ଶହେ ଗୁଣା କଷ୍ଟ ହଉଛି ବାବା ଝିଅ, ଭାବିଲେ ବୁଝିପାରିଲେ କି କଷ୍ଟ ତୁମେ ଯେଉଁଠି ସଂସାର କରିବାକୁ ପଡ଼ିବ, କିନ୍ତୁ ଏଥିରେ ତୁମର ଆତ୍ମକଲ୍ୟାଣ ପାଇଁ ସବୁ ରାସ୍ତାଟା ରହିଛି, ତୁମକୁ ଚାଲିବାକୁ ପଡ଼ିବ। ଖାଲି ଯେ ତୁମେ ସେ ମୁଁ ହିନ୍ଦୀରେ କୁହେ, ସେ ଯେଉଁ ଯାଏ ବାହାରକୁ ସେ କଥା କୁହେ, ତ ବିବାହ ହେବା ଡରରେ ସାଧୁ ହେଇଯିବ, ପୁଣି ସାଧୁ ସାଧୁ ଲାଇନରେ କଷ୍ଟ, ପୁଣି ବିବାହ ପଡ଼ିବ। ସାଧୁ ଆଉ ସାଧୀ ଏ କେବଳ ମାନେ କାହିଁ ସାଧୁ ହେବାର ଅଛି, ମୁଁ ସାଧୀ କରିବିନି ସାଧୁ ହେବି, ପୁଣି ସାଧୁ ହେଇପାରିଲିନି ପୁଣି ସାଧୀ କରିବି, ଇ କାମ ନାହିଁ, ଏ କାମ ନାହିଁ। ତୁମେ ଆତ୍ମଚେତନା ଜାଗ୍ରତ କର, ଯେଉଁ ଯେଉଁ ସ୍ଥିତିରେ ତୁମେ ରୁହ, ସାଧୀ ବିବାହ ହୁଅ ବା ବିବାହ ନ ହୁଅ, ତୁମେ କୃଷ୍ଣଙ୍କର। ବିବାହ ହେଇଗଲେ ଯେ ତୁମେ ଭୋଗିଦେଲେ ବିଷୟ ଭୋଗିଦେଲେ, ତୁମ ପିଲା ଛୁଆଙ୍କର କିଛି ଗୋଟେ ହେଇଗଲେ, ଭଲ ଅବସର ହେଇଗଲେ, ତୁମର କଲ୍ୟାଣ ହେଇଯିବ, କିଛି ଆତ୍ମାର କଲ୍ୟାଣ ହେବନି। ତୁମେ ଚେଷ୍ଟା କର କେମିତି ମୁଁ କୃଷ୍ଣଙ୍କର, ମୁଁ ହେଉଛି ଦାସ, ତାଙ୍କ ସେବାରେ କେମିତି ନିଯୁକ୍ତ ହେବି, ଆଉ ତାଙ୍କୁ କେମିତି ପ୍ରାର୍ଥନା କରିବି ମୁଁ ଶରୀର ବନ୍ଧନରୁ ଉଦ୍ଧାର ପାଇବି। ଶରୀରଟା ତୁ କ'ଣ ଭାବିଲେ ଭଲ ଲାଗୁଛି? ହଁ, କେଉଁଠି ଭଲ ଲାଗୁଛି? ଭଲ ଲାଗୁନି, ଭଲ ଗାଡ଼ି ଚଢ଼ିକି ବୁଲୁଛ, ଘର ବର୍ଦିନ ରାତି କାମ ଚାଲିଛି, ଆଉ ଭଲ ଲାଗୁନି କ'ଣ? ଯାହାକୁ ଭଲ ଲାଗୁନି ସେ କେମିତି ଖର୍ଚ୍ଚ କେମିତି କ'ଣ ବୁଝିପାରିଲନି? ଯେତେବେଳେ କଷ୍ଟ ଟିକେ ହେଉଛି ଭଲ ଲାଗୁନି, ତାପରେ ଯେତେବେଳେ ସମାଧାନ ହେଇଗଲା ଭଲ 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 କେମିତି ଏମିତି କ'ଣ କହିଥିଲ ଭଲ ଲାଗିବନି? କାଲି ତୁ ଆସିକି ପିଲା ଛୁଆ ସ୍ତ୍ରୀ ବସିକି କାନ୍ଦିବ, ଦୁଇ ଜଣ ଦୁଇ ପୁଅ ସ୍ତ୍ରୀ ଝିଅ ଆସିକି ବସିକି କାନ୍ଦିବେ, ବାପା ଏଟା ନହେଲେ ହବନି, କାଲି ମଠର ନାଲି ପିନ୍ଧିକି ରହିବ ଦେଖିବା, କାନ୍ଦିବେ, ତୁମେ ରହିବ ଏଠି? କେତେ ବାବା ମୁଁ ଦେଖିଛି, ଏ ଗୁରୁଦେବ ଥିଲା ବେଳେ ସେ ଗୋଟେ ବୁଢ଼ା ଆସିଥାଏ ଆମର ସାଙ୍ଗରେ, ସେ ବୃଦ୍ଧ ବୃଦ୍ଧ ବାବାଟି ଥାଏ, ଡେଙ୍ଗା ହେଇକି ଗୋଡ଼ା ହେଇକି ସେ ଲୋକଟା, ସେ ଆମେ ତ ସେ ଗୋଟେ ହଲ୍ରେ ସେତେବେଳେ ସବୁ ଗୋଟେ ହଲ୍ରେ ଶୁଉ, ସେ କୁକୁର ବି ଆମ ସାଙ୍ଗରେ ଶୁଏ, ଘର ସବୁ ଖୋଲା, ସେତେବେଳେ ବାବା ଯାଇଥିଲୁ କ'ଣ ଆମେ ତୁମର ଭଳିଆ ଶୁଉ? ସେଗୁଡ଼ା ଶୁଣୁ ନାହିଁ, ଆମକୁ ଶିଖେଇ ନାହାନ୍ତି ତୁମ ବାବାଜୀ ହଉ ବୋଲି, ଆମେ ଆମକୁ କେହି ଶିଖେଇ ନାହାନ୍ତି, ଆମର ସ୍ୱାଭାବିକ ବରେଇକି ଆସୁଥିଲେ ଆମେ ଘର ଛାଡ଼ିକି ପଳେଇ ଆସୁଥିଲୁ, ଆମେ କାମ କେହି କହିନାହାନ୍ତି ତୋ ବାବାଜୀ ହୁଅ ମଠ କେଉଁଠି ଅଛି, ଆମେ ନିଜେ ନିଜେ ରାସ୍ତା ଦେଖୁଥିଲୁ। ସେଥିପାଇଁ କେଉଁ ପରିସ୍ଥିତି ବି ପାଠ ବି ପଢ଼ୁଥିଲା, ମୂର୍ଖ ହେଉଥିଲୁ ଯେ କେଉଁଠି ପାଠ ପାଠ ସାଠ ପଢ଼ିକି ସବୁ ଫୋପାଡ଼ ଦେଇକି ପଳେଇ ଆସିବାକୁ ପଡ଼ୁଥିଲା, ଆଉ ଆସିଲା ପରେ ଗୋଟେ ଚାକର ହେବାକୁ ପଡ଼ି ଯାଉଥିଲା, ସେଥିରେ ମନ ବି ଦୁଖଉନଥିଲା। ହେ ଗୋଟିଏ ହଲ୍ ବେଡ୍ ମାର ମୋ ଗୁଲି, ବେଡ୍ ଫେଡ୍ କିଛି ନାହିଁ, ବେଡ୍ କ'ଣ କିଛି ନାହିଁ, ସେ ମନ୍ଦିର ଯେଉଁ ରିଜେକ୍ଟ ସବୁ କ'ଣ କାର ସିନିୟର ଭକ୍ତମାନଙ୍କର ସବୁ କ'ଣ ବେଡ଼ସିଟ୍ ଫେଡ଼ସିଟ୍ ଯାହା ଥିବ, କାଁ ଘରୁ କ'ଣ ଆମେ ଧରିକି ଆସୁଥିଲୁ ନା କ'ଣ, ତୁମର ଭଳିଆ ସବୁ ଲଗେଜ୍ ଧରିକି ବେଡ଼୍ ହିଁ ଧରିକି ଆସୁଛନ୍ତି ବାବା ଯିବାକୁ, ଆମର ତ କୁଆଡ଼େ କେତେବେଳେ ଉଠିକି ଆସୁଛି ହିସାବ ପତ୍ର ନାହିଁ, ଖେ ଯାହା ପିନ୍ଧୁ ସେଇଆ ଆଉ ସେ ଲୋକଟି ସେଇଆ ଥାଏ, ସିଏ ବଡ଼ ସିଏ ତ ବାନପ୍ରସ୍ତ ଲୋକ, ସଂସାର ଯିଏ ଖଟ ଉପରେ ଶୋଇଛି ସେ ତଳେ ଶୋଇବା ସିଏ ତକିଆ, ତାର ଇଏ ଜିନିଷ ତାକୁ ସମସ୍ତେ ଲାଗିବେ, ତକିଆରେ କ'ଣ ଶୋଉଛୁ, ଇଏ କ'ଣ ଶୋଉଛୁ, ତା ସାଙ୍ଗେ ସମସ୍ତେ ଲାଗିବେ, ସେ ଶୋଇପାରିବନି, କହେ ନିଦ ହଉନି, ଏହା ହଉନି, ତାହା ହଉନି, ସଂସାରଟା କମ୍ କଷ୍ଟ, ତାର ରହିଥିଲା ରହିଥିଲା, ସେ ସୁଇଚ୍ ଟୋଲ୍ ରୁହେ, ଚକାଳ ଚାକୁଳା ବୁଢ଼ା ବୁଢ଼ା ଭାରି ଚିକଣ ବୁଢ଼ା, ତାର ରହିଥିଲା ରହିଥିଲା, ସେ ବାବାଟି ତାର ଝିଅଟା ଥାଏ ବିବାହ ନଥାଏ, ସେ ତାର 15 ଦିନ ଯେଉଁ ଝିଅ ଚାଲି ଆସିବ, ଆମକୁ ସବୁ ଆମେ ସେତେବେଳେ ଭାରି କଡ଼ା ବୈରାଗ୍ୟ, ଆମର ଆଉ ଏ ବିଷ୍ଣୁ ଗୋଟେ ଦୟା ହୃଦୟ ହେଇଗଲା, ଲୋକଟା ଦୁଃଖକୁ ଦେଖିକି ନହେଲେ ମୁଁ ପାଖରେ କାହାକୁ କରୁନା, ସମସ୍ତେ ଗୋଟେକି ବାହାର କରିଦେ, ପଳ ସଂସାର ବାପ ମା ଛାଡ଼ିଗଲି, ତୁମେ ଗୋଟେ କ'ଣ ପାଖକୁ ଆସିଛ, ଏବେ ତ ସ୍ୱଭାବ ବଦଳିଗଲା, ପୁରା ଓଲଟା ହେଇଗଲା, ଆମ ସ୍ୱଭାବ ଯାଇଥିଲା ପୁରା ଓଲଟା ହେଇଗଲା, ଭାଗବତ ପଢ଼ିକି ସବୁ ଓଲଟା ହେଇଗଲା ଆମର, କାହାର ମୁହଁକୁ ଆମେ ଚାହୁଁନା, ବାପା ମା ଘର ଦ୍ୱାର ସଂସାର କାହିଁ ନାହିଁ, ସେବା ଭଜନ କେହି ନାହିଁ। ଆମେ ଜୀବନରେ କୌଣସି ଗୃହସ୍ଥ ଘରକୁ ବି ଯାଇନୁ, ଆମର ଗୁରୁ ଭାଇ ଘରକୁ ବି ଆମେ ଯାଇନୁ, ଭୁବନେଶ୍ୱରରେ ମୁଁ କେବେ ଯାଇନି, ତାଙ୍କ ଘରେ ବି ମୁଁ ଦେଖିନି। ନାଇଁ ଭାଇ ଡାକୁନି, ତୋ ପ୍ରସାଦ ପତ୍ର ଛାଡ଼, ଏମିତିକା ଆମର ସବୁ ସେତେବେଳେ ଥିଲା। ସବୁ ବଦଳିଗଲା, ସମୟ ବଦଳିଲା, ସବୁ ବଦଳିଗଲା। ଆମକୁ ଭାରି ବିରକ୍ତ ଲାଗେ, ଆମେ ସବୁ କାହିଁ ତୁମ ଝିଅଟା କାହିଁ ଏଠିକି ଆସୁଛି, ତ ବାବା ଝିଅରେ ବାବା ଝିଅ ଘରୁ ପଳାଅ, ସବୁ ସବୁ ସମସ୍ତେ କୁହନ୍ତି। ଆସି ଆସିବ ତାର ଘଣ୍ଟା ଘଣ୍ଟା ବସି କାନ୍ଦା କଟା କରି ଦେଖିଲା ବେଳକୁ ପାଞ୍ଚ ଚାରି ପାଞ୍ଚ ମାସ ଯାଇନି, ବେଡିଂ ବଦଳ ଧରି ତା ରାତିରେ ରାତିରେ ଉଠି ପଳେଇଲେ, ହେତ ତ ସିକ୍ୟୁରିଟି ନଥିଲା, କିଛି ତାର ନଥିଲା, ଉଠି ପଳେଇଲେ। ସୀତା ଆସିଥିଲା ପୁଣି ସେଭଳିଆ ରହିପାରିବନି, ସଂସାରରେ ଏତେ ସହଜ ନୁହେଁ, ଏତେ ସହଜ ନୁହେଁ। ଗୋଟେ ଆତ୍ମଜ୍ଞାନ ଜାଗ୍ରତ କରିବା, ଏତେ ମାଡ଼ ଖାଉଛନ୍ତି, ଏତେ କଷ୍ଟ ସଂସାର, କିଛି କେବେ ବି ମୁହଁ ଦୈବୀ ମାୟା ପା ଦୈବୀ ମାୟା, ଦୈବୀ ମାୟାର ସେ ବୈଷ୍ଣବୀ ନିଷ୍କପଟ କୃପା ଯେତେବେଳେ କରିବେ, ଏମିତି ଗୋଟେ ପାହାରା ଦେବେ ତ ମୁଁ ବୁଝୁଛି, ସେତେବେଳେ ସେଟା ଦୟା ନା, ଆଉ ନହେଲେ ଏମିତି କ'ଣ ହବ ଖବର। ସେ ଦୟା ନକଲେ ମା, ଦୟା ନକଲେ ହବନି ଦୁର୍ଗା ମା, ଆଉ ଦୁର୍ଗା ମା କାହିଁ ପୂଜା କରନ୍ତି ବୈଷ୍ଣବ ମାନେ, ଏ ଭକ୍ତିନ ଠାକୁରଙ୍କର ଯେଉଁ ପୂର୍ବଜ ମାନେ, ତାଙ୍କର ଆମ ଛୁଟିରେ ତାଙ୍କ ଦୁର୍ଗା ମଣ୍ଡପ ଅଛି ନା, ଆଉ ସେ ବୈଷ୍ଣବୀ ବଳି ପକେଇବେନି, ଦୁର୍ଗାଙ୍କୁ ପୂଜା କରନ୍ତି, କାହିଁକି ତାଙ୍କ ଦୁର୍ଗ ନା, ସେ କୃପା କରିବେ, ସେ ଏମିତି ପୀଡ଼ା ଦେବେ, ଏମିତି କ'ଣ କରିବେ, ତାଙ୍କର ବୈରାଗ୍ୟ ସଙ୍ଗେ ସାଙ୍ଗେ ଆସିବ, ମାଙ୍କର କୃପା ନା। ଆଉ ସେ ଦୈବୀ ମାୟା ଯେତେବେଳେ ଦେବେ ଏମିତିକା, ସେତେବେଳେ ତୁମେ ଆସିବ ନହେଲେ ତୁମେ କ'ଣ କେବେ ଶରୀର ଭାବନାଟାକୁ ଭାଙ୍ଗି ପାରିବେ, ଛାଡ଼ିପାରିବେ, ଯିବୁ କେତେ କଷ୍ଟ ହବ, ଆମେ ଦେଖୁଛୁ ଆଖି ଆଗରେ ସବୁ ଦେଖୁଛୁ। ଆଉ ଯିବ, ଆରେ ଭାଇ ଠିକ ଅଛି, କମସେ କମ ତୁମେ ଯେତିକି ପାରୁଛ ତୁମ ସାମର୍ଥ୍ୟରେ ଭଜନ କର, ଏଇଟା ଗୋଟେ ମିଛ ଜିନିଷ, ଏଇଟା ମିଛ। ଛୋଟ ପିଲାବେଳେ ଆମେ ଶୁଣିଥିଲୁ ମିଛ ମାୟା ସଂସାର କେହି ନୁହେଁ କାହାର, ଛୋଟ ପିଲାବେଳେ ଶୁଣିଥିଲୁ, ସେ ବର୍ତ୍ତମାନ ଶୁଣିବାକୁ ବି ମିଳୁନି ମିଛ ମାୟା ସଂସାର କିଏ କହୁଛି ବାବୁ ଲେବୁ, ହଁ କେହି କହିବେ କିଛି ନାହିଁ। ଓଡ଼ିଆରେ ସେ ଆମେ ଶୁଣିଥିଲୁ, ସେ ସବୁ ଆମର କାମଲି ବୁଢ଼ୀ ମାନେ କୁହନ୍ତି, ବୁଢ଼ୀ ମା ମାନେ କାନ୍ଦୁଛି ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, କ'ଣ ବୁଝିପାରୁଛ ନା ବୋଇଲେ, ସଂସାର କଷ୍ଟ କହୁଥିବ ଏଣେ ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଥିବ, ଏଇଟା ଭାଙ୍ଗଲା, ଏଇଟା ଏମିତି ହେଇଗଲା, ଏସବୁ ମାୟା ବା ମାୟାଟା। ଆଉ ତୁମେ କ'ଣ ଭାବୁଛ ମାୟାଟା କ'ଣ, ମନ ଭିତରୁ ଭଗବାନ ପ୍ରତି ଆସକ୍ତି ଆସୁନି, ସଂସାରଟା କଷ୍ଟ ଜାଣିଲେ ବି ତା ପ୍ରତି ଆସକ୍ତି ଛାଡ଼ୁ, ଏଇଟା ତ ମାୟା। ଆଉ ସୂକ୍ଷ୍ମ ଭାବେ ରହିଲା, ଆଉ ତୁମେ ଘର ଛାଡ଼, ଘରରେ ରୁହ, ଘର ଛାଡ଼ିଦେଲେ କ'ଣ, ଘର ଛାଡ଼ିଦେଲେ ଲୋକଙ୍କର ଆସକ୍ତି ନାହିଁ, ଘର ଛାଡ଼ ଦେଇକି ସେ ମୋ ମା କ'ଣ କରୁଛି, ମୋ ବାପା କ'ଣ କରୁଛି, ଘରେ କ'ଣ ହେଲା, ଏଇଟା କ'ଣ ହେଲା, ତାର ତାର ମନ ରହିଲା କେଉଁଠି, ଘର ଉପରେ, ଏ ତୁମର ତ ଆସକ୍ତି ସେଠି ରହିଲାଣି, ଆଉ ତୁମର ତାର ଆସକ୍ତିଟା ସେଠି ରହିଲା, ଭଜନ କଲେ ଭଜନଟା କେଉଁଠି ହବ, ସେଇ ଭଜନ ହବ, ତୁମର ଯେଉଁଠି ଆସକ୍ତି ତମ ମନଟା ସେଠି ରହିବ, ତୁମର ଯେଉଁଠି ଆସକ୍ତି ମନଟା ସେଠି ପଳେଇବ ନା। ଆଉ ଏଇଟା କ'ଣ, ଏ କେମିତି ଷୋହଳ ମାଳ ଦୁଇ ଘଣ୍ଟା ବଡ଼ ଦେଇକି ଛାଡ଼ିଦେବେ, ଖାଲି ପାପ ଡରରେ କରିବା କଥା ଜପଟା, ଦେଖା ନେଇଛି ଜପ ଦେଇ ଷୋହଳ ମାଳ ନକଲେ ମୋର ପାପ ହବ, ପୁଣି ଜାଣିକି ବି ମୋର ଜପ କରୁନାହାନ୍ତି, ଭକ୍ତ ଫୋନ କରିକି ବି କହୁଛନ୍ତି ଆଜ୍ଞା ମୁଁ ମୋର ଜପ ମୁଁ କରିପାରୁନି ଷୋହଳ ମାଳ, କିରେ କରିପାରୁନୁ କ'ଣ, ତୁ କରିପାରୁନୁ, ତୁ ଦେଖା ନେଇଛୁ, ଆମ ଗୁରୁଦେବ ତୁ କୁହନ୍ତୁ ମରିଯିବା ଭଲ, ଗୁରୁଦେବ ଏମିତି କୁହନ୍ତି ଷ୍ଟ୍ରେଟ, ତୁ ମରିଯା ଗୁରୁଦେବ କୁହନ୍ତୁ, ଦୀକ୍ଷା ଦେଲା ବେଳେ କୁହନ୍ତି କଥା, ଷୋହଳ ମାଳ ଜପ ଯଦି ନ କରିବ ଯଦି ମରିଯିବ ବରଂ ଭଲ, ଜପ ଛାଡ଼ିବନି, ଜପ କୁ ବନ୍ଦ କରିପାରିବେ, ତୁମର ଏତେ ରେସ୍ପନ୍ସିବିଲିଟି, ଯାହା କାମ ଥାଉ ଜପ ବନ୍ଦ କରିବା ହବନି, ତୁମେ କାହିଁକି ବୈଷ୍ଣବ ଧର୍ମ ଆସୁଛ କାହିଁକି, କ'ଣ ଦରକାର ଅଛି, ଏକ ଲୋକ ଶୁଅ ନା କ'ଣ, ତୁମର ଯଦି କୃଷ୍ଣଙ୍କ ପ୍ରତି ଆସକ୍ତି ନାହିଁ, ଭଗବାନଙ୍କୁ ଭଜନ କରି ଧର୍ମଟାକୁ ତୁମେ ଲାଇଫ୍ରେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ବୋଲି ତୁମେ ନଉନ, ଏଠିକି ଆସନି, ଏଇଟା ଗୋଟେ ରାଜଧର୍ମ, ଏଠି ଗୋଟେ ଲୋକମାନଙ୍କୁ ପ୍ରତାରଣା କରିବା ପାଇଁ କିମ୍ବା ସଂସାର କଷ୍ଟ ପାଇଁ ପଶି ଆସିବ, ତୁମର ଗୋଟେ ସ୍ୱାଭାବିକ ଆକର୍ଷଣ କିଛି ନାହିଁ, ଏଇଟା ଗୋଟେ ଦେଖ ଦେଶଭକ୍ତମାନେ କ'ଣ କରୁଛନ୍ତି, ତ ଦେଖ ମୋଦିକି ଦେଖ ତାର ଷ୍ଟାଫ୍ମାନଙ୍କୁ ଦେଖ ଦେଶଭକ୍ତମାନେ କ'ଣ କରୁଛନ୍ତି, ଦେଖ ତୁମେ ଶ୍ରୀରାମ ମନ୍ଦିର କରିବି ଯେ କୋର୍ଟରେ ୱିନ୍ ହେଲା, କେମିତି ଲ୍ୟାଣ୍ଡ ଆଣିବ, କେମିତି ଟଙ୍କା ଆଣି, ସେମାନେ ଦେଶଭକ୍ତ ନା, ସେ କେତେ ବର୍ଷ ତାର ହେଲାଣି ମୋଦିର, 70 ବର୍ଷ 2 ଘଣ୍ଟା 3 ଘଣ୍ଟା ଶୋଉଛି, ସେ ପ୍ରବଚନ ଦେଉଛି, କ'ଣ ମନ୍ କି ବାତ୍ ଗୋଟେ କହୁଛନ୍ତି, ମୁଁ ତ କେବେ ଶୁଣିନି, ସେ ନିଜେ ଘଣ୍ଟା ଘଣ୍ଟା ଦେଶବାସୀଙ୍କୁ ପ୍ରବଚନ ଦେଉଛି, କୌଣସି ପ୍ରଧାନମନ୍ତ୍ରୀ ଏମିତି କରୁନଥିଲେ, ତା ଦେଶ ତାର ଦେଶ ପ୍ରତି ରହିଛି, ତାର ଭଲ କରୁ ଖରାପ କରୁ ପାର୍ଟି କଥା ମୁଁ ଦେଖୁନି, ମୁଁ ଯାହା ମାର୍କ କରିଦେଉଛି ତାର ଦେଶ ଆମ ଦେଶଟା କେମିତି 1 ନମ୍ବର ରହିବ, ତାର ସ୍ପିରିଟ ତୁମେ ଦେଖ, ତୁମେ କୃଷ୍ଣ ଭକ୍ତମାନେ ସେଭଳିଆ ତୁମର, ଏଇଟା ଗୋଟେ ଅସ୍ୱାଭାବିକ ଜୀବନ ନୁହେଁ, ଏଇଟା ସ୍ୱାଭାବିକ ଜୀବନ, କାରଣ କୃଷ୍ଣ ହେଉଛନ୍ତି ସ୍ୱାଭାବିକ। ତୁମେ ଏମିତି ଠେଲା ପେଲା ନୀତିରେ ସଂସାର ଧର୍ମ କରିପାରିବନି। ଆତ୍ମଜ୍ଞାନ ପାଇଁ ଏସବୁ ବହୁତ ଇମ୍ପୋର୍ଟାଣ୍ଟ। ଆତ୍ମଜ୍ଞାନଟା ପ୍ରଥମ ଜିନିଷ, ସେଥିପାଇଁ ଗୀତାର ସାର ଦ୍ୱିତୀୟ ଅଧ୍ୟାୟ କୁହାଯାଏ। ତେଣୁ ରଥ ଉପରେ ଚାପ ମାନେ କ'ଣ, ସ୍ୱରକୁ ରଖିଦେଲେ ସୁଖ ସବିଘ୍ନ ମାନସ ପ୍ରବାଦ। ଲାଷ୍ଟ ବେଟା ଲେଖିଲେ ସେ ଆଚାର୍ଯ୍ୟ ପୁରା ପୁରା ୱାର୍ଡିଂ, ଯାହା ବଳଦେବ ଧର୍ଷଣଙ୍କର ୱାର୍ଡିଂଟା ପୁରା ଲେଖିଛି। ଶେଷକୁ ଏ ଜିନିଷ ଲେଖିଲେ ଭକ୍ତି ଯୋଗ ମାର୍ଗରେ ଏ ପ୍ରକାର କୋମଳ ଓ ଦୟାର୍ଦ୍ଧ ହୃଦୟ ବିଶିଷ୍ଟ ବ୍ୟକ୍ତି ଆତ୍ମଜ୍ଞାନ ନିମିତ୍ତ ଉପଯୁକ୍ତ ଅଟେ। ସଂସାରରେ ଯେତେ ତୁମେ ରହିଲ, ତୁମ ହୃଦୟ ଆଉ କୋମଳ ହବନି। କାହିଁକି କ'ଣ ହବ? ଛନ୍ଦ କପଟ ହବ, ତେଜ କୁଟ କପଟ, ଲୁଟ ଯମୁନା ତଟ। ଏବଂ ଇଏ ଲେଖିଲେ କିଏ? ଗୋପାଳକୃଷ୍ଣ। ଭଜ ଭଜରେ ମାନସ, ରାଧାକୃଷ୍ଣ ଭଜରେ ମାନସ, କେତେ ସୁନ୍ଦର ସେ ସବୁ, ସେସବୁ ତ କାଇ ହଉନି। ତେଜ କୁଟ କାପଟ, ଗୃହେଶୁ କୁଟ ଧର୍ମେଶୁ ଲୋକ ତ ଗୃହେଶୁ କୁଟ ଧର୍ମେଶୁ ଦୁଃଖ ତନ୍ତ୍ରୀ ସ୍ୱତନ୍ତ୍ରିତ କୁର୍ବନ୍ ଦୁଃଖ ପ୍ରତିକାର ସୁଖବତ୍ ମନ୍ୟତେ ଗୃହି। ଭଗବାନ କହିଗଲେ ଆଉ ଗୃହେଶୁ କୁଟ ଧର୍ମେଶୁ, ଘରେ ରହିଲେ ତୁମକୁ ପଲିଟିକ୍ସ କାମ କରିବାକୁ ପଡ଼ିବ, କ'ଣ ବୁଝିବ ନା ଏ କଥା ସେ କଥା, ନକଲେ ତ ସଂସାର ଚଳେଇ ପାରିବନି। ଆଉ ଦିଆଡ଼ିବା କଥା ଚଳେଇବାକୁ ପଡ଼ିବ, ପୁଅ ଗୋତ୍ର ଗୋଟେ, ବୋଉ ଗୋତ୍ର ଗୋଟେ, ସ୍ତ୍ରୀ ଗୋତ୍ର ଗୋଟେ, ସେଠି ସରଳ ହୃଦୟ ହେଇପାରିବ। ଯିଏ ବୈଷ୍ଣବ ହେଲା ସିଧା ସିଧା ତାର ସରଳ ବ୍ୟବହାର କଲା, ସିଏ କେବଳ ନୁହେଁ ଗୃହର ଭାରି ଡିପ୍ଲୋମାସି ଜିନିଷଟା ଘରର ଘର। ଭଗବାନ କହୁଛନ୍ତି ମୁଁ ଆଉ କାହା ମୁହଁ ଦେଖି କଥାବାର୍ତ୍ତା ମୁଁ କ'ଣ କହିବି, ଭଗବାନ ଯାହା କହୁଛି ମୁଁ ସେଇଟା କହୁଛି ଆଉ, ତୁମକୁ ଭଲ ଲାଗୁ ଖରାପ ଲାଗୁ ମୁଁ ସେଇଟାକୁ ଅନୁଭୁନି। ଗୃହେଶୁ କୁଟ ଧର୍ମେଶ, କୁଟ ଧର୍ମ ଆଉ କୁଟ ମାନେ କ'ଣ, ଛନ୍ଦ ଛନ୍ଦ କପଟ କଥା। ଆଉ ଦୁଃଖ ତନ୍ତ୍ରେ ସ୍ୱତନ୍ତ୍ରିତ, ଭାରି ଦୁଃଖ ହୁଏ ସଂସାର ଆଉ ଅତନ୍ତ୍ର। ତୁମେ କିଛି ମାନେ ନିରଳସ ହେଇକି ତୁମେ କର୍ମ କର, ଦିନ ରାତି ଖଟୁ ନା, କେତେ ଖଟା ହେଲାଣି ଭାବିଲେ 60 ବର୍ଷ ଭିତରେ, ଯେତେ ଖଟ କ'ଣ ହବ? କୁର୍ବନ୍ ଦୁଃଖ ପ୍ରତିକାର, କ'ଣ କାହିଁ ଖଟୁଛ, ମୋର ଦୁଃଖ କେମିତି ଚାଲିଯାଅ। ସୁଖ ଅଛି କି? ସୁଖ ବତ୍ ମନ୍ୟତେ ଗୃହୀ, ସୁଖ ନାହିଁ। ବତ୍ ବତ୍ ମାନେ ବତ୍ ପ୍ରତ୍ୟେକ ହୁଏ ଭଳି, ସୁଖ ଭଳିଆ ଲାଗେ। ହଁ ପୁଅ ବାହାରେ ହେଇଗଲେ ବହୁତ ଆସିଲା, ଆମର ସବୁ ହେଇଯିବ, ଏ ମାତାଜୀଟା ରୋଷେଇ କରି ଦେଇପାରୁନି ଠିକ୍ ଟାଇମ୍ରେ, କ'ଣ ହେଇଗଲା କିଛି ହବନି। କି ଭଗବାନ କହିଛନ୍ତି ଆଉ, ଆମେ ତ ଛାଟ ଖାଇଛୁ ମାଷ୍ଟର କତୁରୁ, ଆମ ମାଷ୍ଟର ସେମିତି କଟା ଥିଲା, ଆମ ଗୁରୁ ବି ସେମିତି କଟା, ଆମର ବିଶ୍ୱାସ ଯେଉଁଟାକୁ ତୁମେ ଭାଙ୍ଗି ପାରିବନି। ଆମେ ଯେଉଁ ଅବସ୍ଥାକୁ ପଳେଇଲେ ବି ଆମର ବିଶ୍ୱାସଟା ସେ ଗୁରୁ ବୈଷ୍ଣବ ଉପରେ ରହିବ, ସେଥିରେ ତୁମେ ହଲେଇ ପାରିବନି କି? ଭଗବାନ ଭାଗବତ ବାଣୀ ଏଇଟା ଆଉ, କୁର୍ବନ୍ ଦୁଃଖ ପ୍ରତିକାରମ ସୁଖବତ୍ ମନ୍ୟତେ ଗୃହୀ। ଏଠି ସୁଖ କିଛି ନାହିଁ ଗୃହୀର, ଆଉ ବହୁତ ଅତନ୍ଦ୍ରିତ, ସିଏ ପୁରା ଯେତେ ଖଟୁ କିଛି ସମାଧାନ ନାହିଁ। କ'ଣ ହବ ତାକୁ? କାରଣ ସୁଖବତ୍, ସୁଖ ଭଳିଆ, କ'ଣ ସେଟା ସୁଖ ଭଳିଆ ଲାଗିବ? ଦୁଃଖ ପ୍ରତିକାରମ, କ'ଣ ବୁଝିପାରିଲ ନାହିଁ, ଦୁଃଖ ଯେଉଁଟା ଆସୁଛି ତା ପ୍ରତିକାର କରିଦେବ, ସେଇଟା ହେଲା ସୁଖ। ତୁମର ଏଇଟା ପ୍ରୋବ୍ଲେମ୍ ଅଛି, ଏଇଟା ସଲ୍ଭ କରିଦିଅ, ଲୋନ୍ଟା ଅଛି ସୁଝିଦିଅ, ଝିଅ ବାହାଘର କରିଦିଅ, ସେ ସମସ୍ୟା ଜୀବନ ସାରା ସେ ଅଳିଆକୁ ଉଠେଇ ଉଠେଇ ଉଠି ଦିନ ଯିବ, ସେଇଟା ହେଲା ସୁଖ। ଯେମିତି ଘର ଅଳିଆ ହେଇଯାଉଛି ସଫା କରିଦେବ ପରିଷ୍କାର, ତାପରେ ଦିନ ଜୀବନଟା ସେ ଭଗବତ ବାଣୀ ଆଉ ପଢ ପ୍ରପାତଙ୍କ ପରପଟ ସେଠି କ'ଣ ଅଛି? ସମୟ ଥିଲା ପ୍ରପାତ ତାତ୍ପର୍ଯ୍ୟ ସବୁ ଟୀକା ପଢ଼ୁଥିଲୁ, ପ୍ରବନ୍ଧ ତାତ୍ପର୍ଯ୍ୟ ଦେଖୁଥିଲୁ, ଆରେ ପ୍ରବାଦ ଏଇଟା ଏହା କହୁଛନ୍ତି, ଏଠି ଏହା ପଢ଼ିଲା ବେଳେ ଆମକୁ ଆମ ହୃଦୟ ଗଦଗଦ ହେଇଯାଏ। ଅତି ସୁନ୍ଦର ଆଚାର୍ଯ୍ୟମାନେ ସବୁ କହିଛନ୍ତି ଏ ବାଣୀ ଗୁଡ଼ା ସତ, ଆଉ ସେ ବିଶ୍ୱାସ ଆମର ଅଛି, ତୁମେ ଓଜନ ହଉ ନ ହଉ କିଛି କ୍ଷତି ହବନି ଆମର, ଆମେ ତାଙ୍କୁ ବିଶ୍ୱାସ କରି ପାରିବୁ। ସେ ତ ଭାଗବତ ବାଣୀ ଆଉ ଭଗବାନଙ୍କର ବାଣୀ ଗୁରୁଙ୍କର ବାଣୀ ଆଉ, ଏଥିରେ ଆମର କୌଣସି 0% ଆମର ସନ୍ଦେହ ନାହିଁ, 0%। କିଏ ତୁମେ କେତେ କ'ଣ କରିବ କହିଲେ ବି ଆମେ ବୁଝିବୁନୁ, କେତେ ବଡ଼ ଭଜନ ନନ୍ଦି କିଏ କେତେ ବଡ଼ କ'ଣ କହୁ, କେତେ ବଡ଼ ଯୋଗୀ ଜ୍ଞାନୀ କର୍ମୀ ଯିଏ ଯେଉଁ ମତ ଦେଉ, ଆମକୁ କେହି ଘୁଞ୍ଚେଇ ପାରିବେନି। ଗୁରୁ ଗୁରୁ ବୈଷ୍ଣବଙ୍କର ଭାଗବତଙ୍କର ଯାହା ବାଣୀ ଅଛି ସେଇଟା ଆମର ପୁରା ବିଶ୍ୱାସ। ତେଣୁ ଜୀବ ତାର କୌଣସି ପ୍ରକାର କଲ୍ୟାଣ ହେଇପାରିବ ନାହିଁ, ଆତ୍ମଜ୍ଞାନ ସେ କଦାପି ଯେ ତାର ହୃଦୟ କୋମଳ ଆଉ ଦୟାର୍ଦ୍ଦ ହୃଦୟ ନ, ହୃଦୟ କୋମଳ ହବାକୁ ପଡ଼ିବ, ରୁକ୍ଷ ହୃଦୟ ରହିଲେ ହବନି ଭକ୍ତି ହବନି। ରୁକ୍ଷ ମାଟି ଟାଣ ରହିଲେ ଧାନ ଗଜା ହେଉଛି, ଧାନ ହବନି ଆଉ, ତମ ହୃଦୟଟା କଠୋର ରହିଲେ କେମିତି ହବ? ଆଉ ଯେତେ ଛନ୍ଦ କପଟ, ତେଜ କୁଟ କପଟ, ଲୁଟ ଯମୁନା ତଟ, ତେଜ କୁଟ କୁଟ କପଟ ନ ଛାଡ଼ିଲେ ତୁମେ କ'ଣ, ଗାଁ ଗହଳି କୁହନ୍ତେନି ଏଇଟା କୁଟ କପଟ ଛାଡ଼ିନି, ଏଇଟା କ'ଣ ଧର୍ମ ଧର୍ମ ହେଲା ଗୋଟେ କପଟି କପଟିଆ ଲୋକଟା, ଏଇଟା ତ ସବୁ ଖାଇଦେବ ତୁମର, ଆଉ ଯେତେ ତୁମ ଜୀବନର ଅର୍ଜନ କରି ରଖିଛ ସବୁ ନଷ୍ଟ କରିଦେବ, କୁଟ କପଟ ସବୁ ବେକାର କରିଦେବ, ଜିରୋ। ମୁଁ ତ ଜାଣିବାର ସବୁ ଜିରୋ। ମୁଁ ଯେତେ ଆର୍ଟିକଲ ସବୁ ପଢୁଛି ଭକ୍ତ ଠାକୁରଙ୍କର, ମୁଁ ଦେଖିଛି ସେ ଗୋଟିଏ ଜିନିଷ ଉପରେ ଫୋକସ୍ କରନ୍ତି, ଆଗରୁ ତ ସେ ଗୋଟିଏ ଜିନିଷ ଉପରେ ଫୋକସ୍ କରନ୍ତି। ତୁମର ସିମ୍ପଲିସିଟି ନାହିଁ ମାନେ ତୁମର ସବୁକିଛି ଜିରୋ। ଭଗବତ ଜ୍ଞାନ ଯାହା ତୁମେ କଲ୍ଟିଭେଟ୍ କରୁଛ ସବୁ କରୁଛ, କିଛି ନାହିଁ। ସେଥିପାଇଁ ଭକ୍ତ ଗୁରୁଦେବଙ୍କୁ ପଚରାଯାଉଛି, ବିଦେଶୀ ଭକ୍ତମାନେ ପଚାରୁଛନ୍ତି, ବହୁତ ଦିନ ଆଶ୍ରମ ବାସ କରିଛନ୍ତି, ହରିନାମ ଦୀକ୍ଷା ବ୍ରାହ୍ମଣ ଦୀକ୍ଷା ନେଇଛନ୍ତି, ବହୁତ ସେବା କରିଛନ୍ତି, କିନ୍ତୁ ତାଙ୍କର କିଛି ସ୍ପିରିଚୁଆଲ ଡେଭଲପମେଣ୍ଟ ହଉନି। ଗୁରୁଦେବ କହୁଛନ୍ତି ତାର ଅର୍ଥ ସେମାନେ ବିଲକୁଲ ସରଳ ନୁହନ୍ତି, ପୁରା କାଟିଦେଲା ଗୋଟେ କଥାରେ, ତେର ନଟ୍ ସିମ୍ପଲ। ସରଳ ନୁହେଁ ମାନେ ସେ ଯେତେ ଯାହା କଲେ କ'ଣ ହବ, ହବନି। ତେଣୁ ଏଇ ଆତ୍ମଜ୍ଞାନ ପାଇଁ ଏ ଦୁଇଟା ଜିନିଷ ଦରକାର। ଦେବଦେବୀ ଦର୍ଶନ ଟୀକାକୁ ପ୍ରଭୁପାଦ ରଚନା କଲେ, ଦୟାର୍ଦ୍ଦ ଆଉ କୋମଳ ହୃଦୟ ବ୍ୟକ୍ତି ଆତ୍ମଜ୍ଞାନ ନିମିତ୍ତ ଉପଯୁକ୍ତ ଅଟନ୍ତି। ପ୍ରଥମ ଅଧ୍ୟାୟ ସମାପନ ହେଲେ ଦ୍ୱିତୀୟ ଅଧ୍ୟାୟ, ଯାହା ସାଂଖ୍ୟ ଯୋଗ ବୋଲି କୁହାଯାଏ। ଦ୍ୱିତୀୟ ଅଧ୍ୟାୟରେ କ'ଣ କ'ଣ ରହୁଛି ମାନେ ମୁଖ୍ୟ ପ୍ରସଙ୍ଗ, ବା ଯେଉଁଟା ଦ୍ୱିତୀୟ ଅଧ୍ୟାୟରେ ସାର ଆଜି ଶୁଣିବା, ପ୍ରଥମ ହେଲା ଦ୍ୱିତୀୟ ଅଧ୍ୟାୟରେ କ'ଣ କ'ଣ ସାର, ଏଥିରେ 10 ପଏଣ୍ଟ ପାଖାପାଖି ରହିଛି, କାରଣ ଗୀତାରେ ସାର ହିଁ ସବୁ ଜିନିଷ କଭର କରିବ। ଇଏ ଆତ୍ମଜ୍ଞାନ ଜୀବ ସାଧାରଣଙ୍କର ପ୍ରାଥମିକ ଶିକ୍ଷା କଳ୍ପେ ହୃଦୟର ଦୁର୍ବଳତା ଦୂରପୂର୍ବକ ସ୍ୱଧର୍ମ ପାଇଁ ପ୍ରୋତ୍ସାହନ। ଜୀବର ସବୁବେଳେ ଦୁର୍ବଳତା ରହିଛି, ହୃଦୟର ଦୁର୍ବଳତା, ତାର ସ୍ୱଧର୍ମ ପାଇଁ ଏ ଦ୍ୱିତୀୟ ଅଧ୍ୟାୟ ଏଟା ଗୋଟେ ପ୍ରୋତ୍ସାହନ। ସ୍ୱଧର୍ମଟା କ'ଣ ଅର୍ଜୁନଙ୍କର ବର୍ତ୍ତମାନ ଯୁଦ୍ଧ, ଜୀବର ଆତ୍ମଧର୍ମ ନା, ଆମ ଆତ୍ମଧର୍ମ ଦୁର୍ବଳତା, ଦୁର୍ବଳତା ଗୋଟେ ରହିଲେ ଆହାର ଦୁର୍ବଳତା, ବିଶେଷ ଭୋଗିବାର ଦୁର୍ବଳତା, ଯାହାର ଯେଉଁ ଭୋଗ ଦୁର୍ବଳତା ରହିଲା ସ୍ୱଧର୍ମରେ ଉତ୍ସାହ ଆସିବ। ଏ ଯେଉଁ ଭକ୍ତିରେ ଯାହା କୁହନ୍ତି ଇନ୍ସପିରେସନ ଇଂଲିଶରେ ଯେଉଁ କୁହାଯାଏ ନା, ଗୋଟେ ଉତ୍ସାହ ଆସୁନି କରିବାନି, ବୁଝିପାରୁଛ ନା ବାବୁ? ଘର ଦ୍ୱାରା କାମ କଲାବେଳେ କେମିତି ଲାଗୁଛି, ପକା ଗୋଟେ ଲାଗୁଛି, ଫୁର୍ତ୍ତି ଲାଗୁନି, ଜମିଟା ଆଉ ମୋ ଘରଟା ଆଉ ନା, ହେଠି ତୁମେ କିଏ କହୁଛି ଖଟରେ, କିଏ କହୁଛି ବାବୁ ଗୋଟେ କର, ତୁମେ ମୋ ଜମି ଆଉ କହିଲାବେଳକୁ ତୁମେ ଦେଖୁନା କୁଣ୍ଠେ ମୁଟ ବଢ଼ ଚାଲିଛି, ଦେଖୁନା ବୟସ୍କ ଲୋକମାନେ ଦେଖୁନା କେମିତି ସେ କ'ଣ କରୁଛନ୍ତି, ଏଇ ପଡ଼ିଆରେ ଦେଖୁନା ସେ ଘେରା ଘେରି କରି ସେ ଦିନ ସକାଳୁ ସୂର୍ଯ୍ୟ ଉଦୟ ହେଲାନି ମଙ୍ଗଳ ଆରତୀ ଆମର ହେଉଛି ଆଜି ପହଞ୍ଚିଗଲି, ତ କିଏ କେଉଁ ପଠାଉଛି ନାହିଁ, ତା ସ୍ୱଧର୍ମରେ ତାର ଦେଖ ଇନ୍ସପିରେସନ ଯାହା କୁହନ୍ତି ପ୍ରେରଣା ଆସୁ। ଆମର ସ୍ୱଧର୍ମରେ କାହିଁ ପ୍ରେରଣା ଆସୁ, ଦୁର୍ବଳତା, ତୁମ ଦୁର୍ବଳତା ରହିଲେ ହବନି, ତ ଭିତରୁ ପରମାତ୍ମା ତୁମକୁ ଏଇଟା ଦୁର୍ବଳ, ଏଇଟା ଇଆର ତ ଗୋଟେ ଆସକ୍ତି ଅଲଗା, ଦୁର୍ବଳତା ମାନେ ଆସକ୍ତିଟା ରହିଲା, ତାର ଆଉ ଆସିବନି। ଭଗବାନ ପାଇଁ ଗୋଟେ କିଛି କରିବା ତାର ରହିବ, ତା ସବୁବେଳେ ଟାଣି ହବ, ସବୁବେଳେ ଟାଣି ହବ ଖାଲି ବିଷୟ ଆଡ଼ୁ। ଏଠି ଦ୍ୱିତୀୟ ଅଧ୍ୟାୟରେ ପ୍ରଥମ ଶିକ୍ଷା ରହିଲା ପ୍ରାଥମିକ ଶିକ୍ଷା କଳ୍ପେ, ପ୍ରଥମ ଜିନିଷ ଏଇଟା ହୃଦୟର ଦୁର୍ବଳତାକୁ ତ୍ୟାଗ କରିକି ସ୍ୱଧର୍ମ ପାଇଁ ପ୍ରୋତ୍ସାହନ। ଭଗବାନ ଆଗେ ସ୍ୱଧର୍ମ ପାଇଁ ପ୍ରୋତ୍ସାହନ ଦେବେ ନା, ଆଉ ଅର୍ଜୁନଙ୍କୁ ଗାଳି ଗୁଲଜ କରି କ'ଣ, ତ ଏଇଟା କରିବ ନା, ଆଉ ଆଚାର୍ଯ୍ୟଙ୍କ କାମଟା ସେଇଟା ନା, ତୁମକୁ ଥାପୁଡ଼େଇ ବାବୁଲିଆ ଭାରି ଭଲ ଲୋକ, ଭଲ ଲୋକ କ'ଣ, କୃଷ୍ଣ ଭକ୍ତି କରୁଣ ମାନେ ତୁମର ଆମର ଭଲ କ'ଣ ସମ୍ପର୍କ, ଭକ୍ତି କରିବାକୁ ପଡ଼ିବ କ'ଣ ବୁଝିଲେ, କି ବନ୍ଧୁବାନ୍ଧବ ନାହିଁ, ଟଙ୍କା ପଇସା ନାହିଁ, ଇଏ ଆମର ଅଲଗା ସଂସ୍ଥାର ଅଲଗା ଲୋକ କ'ଣ ବାବୁଲି ଟଙ୍କା, ବାବୁଲି ତ ଟଙ୍କା ନେଇ ଆସିଲା ଜାଗୃତି କରି ଆମର କ'ଣ ମିଳିଲା ନା, ଇଏ ଇଏ ଥାପୁଡ଼ିଆ କାମ ନୁହେଁ। ଏଠି ସମ୍ପର୍କ ରହିଲା ହରିଭକ୍ତି ସହିତ, ତୁମ ଧର୍ମ ତୁମେ ବୈଷ୍ଣବ ହବ ମାନେ ତୁମର ଧର୍ମ ହେଲା କୃଷ୍ଣଙ୍କର ଭକ୍ତି କରିବ, ଏଇଟା ପ୍ରଥମ କାମ। ଦ୍ୱିତୀୟ କାମ ହେଲା ଘର ଦ୍ୱାର ସଂସାର, ସେଟା ଭଗବାନ ଚଳେ, ପ୍ରଥମ କାମଟା ଆଗେ କର, ସ୍ୱଧର୍ମଟା ପ୍ରଥମେ, ଦୁର୍ବଳତା ଏଠି କହିଲେ ପ୍ରାଥମିକ କଳ୍ପେ ଜୀବର ଦୁର୍ବଳତା ଦୂର କରି ସ୍ୱଧର୍ମ ପାଇଁ ପ୍ରୋତ୍ସାହନ, ଏଇଟା ଆଚାର୍ଯ୍ୟଙ୍କର କାମ ସବୁବେଳେ। ଦୁର୍ବଳତା ତୁମର ଯୋଉ ସବୁବେଳେ ସ୍ତ୍ରୀ ପୁତ୍ର କନ୍ୟା ଧନ ଭୋଜନ ଯାହା ସବୁ ଦୁର୍ବଳତା ତାକୁ ସବୁ କାଟିବାକୁ ପଡ଼ିବ, ସ୍ୱଧର୍ମ ତୁମର ଧର୍ମ ପାଇଁ ସବୁବେଳେ ପ୍ରୋତ୍ସାହନ ଦେବେ, ଏଇଟା ପ୍ରଥମ ପଏଣ୍ଟ। ଇଏ ଏତିକି ଶିକ୍ଷା ବର୍ତ୍ତମାନ ମିଳିବ ଦ୍ୱିତୀୟ ଅଧ୍ୟାୟ, ଭାରି ଇମ୍ପୋର୍ଟାଣ୍ଟ ଏ ଜିନିଷ ଗୁଡ଼ା। ଦ୍ୱିତୀୟ, ସଙ୍କଟ କାଳରେ ମୋହଗ୍ରସ୍ତ ହେବା ଆଚାର୍ଯ୍ୟମାନଙ୍କର କାର୍ଯ୍ୟ ନୁହେଁ, ଯେଉଁମାନେ ଭକ୍ତ ହେବେ ସେ ମୋହଗ୍ରସ୍ତ ହେବେନି। ଭଗବାନ ଆଚାର୍ଯ୍ୟମାନଙ୍କର କେମିତି କ'ଣ ଅର୍ଜୁନଙ୍କୁ ପ୍ରଧାନ ଶିଖିବେ ନା, ଅର୍ଜୁନ ମୋହଗ୍ରସ୍ତ ହେଇଯାଇଛି, ସେଥିପାଇଁ ଆଗେ ଏଇ ମୋହଟାକୁ ଦୂର କରିବା ପାଇଁ ଆଗେ ଭଗବାନ ପ୍ରବଚନ ଆରମ୍ଭ କରି, ସଙ୍କଟ କାଳରେ ଏଇ ଶିକ୍ଷା ସବୁ ଦ୍ୱିତୀୟ ଅଧ୍ୟାୟରେ ସବୁ ଶିକ୍ଷା, ସଙ୍କଟ ଗୋଟେ ଗୋଟେ ବିପଦ ସମୟ ଆସୁଛି, ଗୋଟେ ମୋହଗ୍ରସ୍ତ ହେଇଯିବ, ଏଇଟା ଗୋଟେ ଜଣେ ଭଗବାନଙ୍କର ଗୋଟେ ଭକ୍ତର କାର୍ଯ୍ୟ ନୁହେଁ, ଏଟା ଆଚାର୍ଯ୍ୟମାନଙ୍କର କାର୍ଯ୍ୟ ନୁହେଁ। ତୃତୀୟରେ, ଜୀବ ଯେପର୍ଯ୍ୟନ୍ତ ନିଜର ଅହମିକା ପରିତ୍ୟାଗ ପୂର୍ବକ ସଦ୍ଗୁରୁ ଚରଣାଶ୍ରୟ ନ କରେ ସେ ପର୍ଯ୍ୟନ୍ତ ତାହାର ଧର୍ମାଧର୍ମର ବିଚାର ଯଥାର୍ଥ ହୁଏ ନାହିଁ। ଧର୍ମ କ'ଣ ଅଧର୍ମ କ'ଣ ସେ ତାର ନିଜକୁ ନିଜେ ତାର ବିଚାର କରି ରଖିଛି। ସେ ସଦ୍ଗୁରୁ ଆଶ୍ରୟ କରିନି ମାନେ ତାର ବିଚାରଟା ପୂର୍ଣ୍ଣ ନୁହେଁ। ଅର୍ଜୁନ କ'ଣ ଧର୍ମ ଅଧର୍ମ ବିଚାର କରିଦେଲେ ନା ପ୍ରଥମ ଅଧ୍ୟାୟର, ଏଇଟା କରିବା ଠିକ୍, ଏଟା କରିବା ଠିକ୍ ନୁହେଁ। ବିଚାର କ'ଣ ଅଛି, ମାଙ୍କଡ଼ ବିଚାର, ମାଙ୍କଡ଼ ବିଚାର କ'ଣ ବୋଇଲେ ବୁଝୁଛୁ ତ, କ'ଣ ମାଙ୍କଡ଼ ବିଚାର, ମାଙ୍କଡ଼ ତାଙ୍କର ବସିକି ଦେଖୁନା, ମାଙ୍କଡ଼ ମାଙ୍କଡ଼ ବିଚାର ଜାଣିନୁ, ମାଙ୍କଡ଼ ସେ ଗୋଟେ ବୃଦ୍ଧ ମାଙ୍କଡ଼ ଥାଏ, ବୃଦ୍ଧ ମାଙ୍କଡ଼ ଥାଏ, ମାଙ୍କଡ଼ ବିଚାର ତାଙ୍କର, ମାଙ୍କଡ଼ ମାନେ ସବୁ ବସିଲେ କହିଲେ ଦେଖ କାଲି ହେଉଛି ଏକାଦଶୀ, ଏକାଦଶୀ ଆଉ ବୃଦ୍ଧ ମାଙ୍କଡ଼ ତାଙ୍କର ଯେଉଁ କ'ଣ ଥାଏ, କ'ଣ ତାକୁ କୁହନ୍ତି, ହନୁନା ଦନ୍ତା ଦନ୍ତା ଯିଏ, ସେ କହିଥିଲା ଏ କାଲି ଏକାଦଶୀରେ, ଏ ତୁମେ ତ ଡେଲି ଏକାଦଶୀ କରୁଛ, ତୁମର କ'ଣ ଏକାଦଶୀ ଦରକାର, କହିଲେ ନା ନାଇଁ ଆମେ ଗୋଟେ ବାନର ଜନ୍ମରୁ ଉଦ୍ଧାର ପାଇବା କି ନାହିଁ, କ'ଣ ସବୁଦିନ ମରୁଥିବା ଏମିତି ଖାଲି ଖା ପିଇ କରିକି ଗୋଟେ ଏକାଦଶୀ ଗୋଟେ କଲା ବାନରୁ ବାନର ଜନ୍ମରୁ ଉଦ୍ଧାର ପାଇବା, ମୁଁ ଶୁଣିଛି। ଦନ୍ତା ଅର୍ଡର ଦେଇଦେଲା, ଗୋଟେ କାମ କର କାଲି ଏକାଦଶୀ ଆଉ କାଲି ତ ଆଉ ଫଳ ଫଳ କିଛି ଆଉ କିଛି କ'ଣ କରିବା, ନିର୍ଜଳା କରିବା କାଲି, ଏ ମାଙ୍କଡ଼ ବିଚାର ଦେଖ। ଆଉ ତେଣୁ ସମସ୍ତେ କାଲି ଆଉ କେହି କିଛି ଖାଇବନି, କିଏ କିଛି ଖାଇବନି, ଫଳ ଫଳ କେହି କିଏ କର, ଖାଲି ଗଛରେ ବସିବ ବସିବ। ଦନ୍ତା ଦନ୍ତା ତ ଅର୍ଡର ଦେଇଦେଲା, ଆଉ ଗୋଟେ ମାଙ୍କଡ଼ ବାହାରିଲା, ଦନ୍ତାର ସବୁ ଆଶିଷ ନଥାନ୍ତି, ସେ ମାଇ ମାଙ୍କଡ଼ ସବୁ କେତେ ଦେଖୁନା ତାଙ୍କର, ସେ କ'ଣ ଏକୁଟିଆ ବସିଥିବ, ସେ ଆସି ତାର ସେଠି କହିଲେ କହିଲେ ଦେଖ ତୁମେ କହୁଛ ଆମେ କିଛି ଖାଇବାନି, ନ ଖାଇଲେ ଭାବିଲେ କ'ଣ ହୁଏ ଜାଣିଛ ନା, ଯେଉଁ ଲୋକଗୁଡ଼ାକ ଉପାସ କରୁନା ତାଙ୍କୁ ଦେଖ ମୋ ଦେହ ହାତ କାହିଁ ଥରିଲାଣି, ବୁଝିପାରୁଛ କି ନାହିଁ, ଲୋକ ମୋ ଦେହ ହାତ ଖାଲି ଥରୁଛି କି ଥରୁଛି କ'ଣ, ଏ ସମୟ ଆସିବ ଏଇ ମେଡ଼ିକାଲରେ ପଡ଼ିଲା ବେଳେ ଖାଇବୁ, ଏଇ ଯେଉଁ ସବୁ ପଡ଼ୁଛନ୍ତି ମେଡ଼ିକାଲରେ କି ଆମର ବି କାଲି ସେଇଆ ହବ ନା, ଆଉ ଶରୀର ତେଲ ପଡ଼ିଯିବ, ଜଳ ଦେଲେ ତୁମେ ମନା କରିବ, ନା ନାଇଁ ମୁଁ ଜଳ ଦରକାର, ଜଳ ଶରୀରକୁ ଯିବନି, କ'ଣ ଦିଅନ୍ତି ସେଟା ସାଲାଇନ୍ ଦେବେ, ଜଳ ଇଞ୍ଜେକ୍ସନ୍ ଦ୍ୱାରା ଯିବ। ଲୋକର ଏତେ ଦେହ ଧାରଣା କହିବେ ଆଜ୍ଞା ମୋ ଦେହ ହାତ ଥରିଲାଣି, ମୋତେ ଭୋକ ଲାଗିଲାଣି, ମୋ ମୁଣ୍ଡ ଘୂରିଲାଣି, କିରି ଖାଇନବ ଦିନକୁ ଥରେ ଖାଇବାର ଅଛି, ଲୋକର ଦେହ ବାନର ମାନେ କହିଲେ ଦେଖ ଦନ୍ତା କହିଲା କହିଲା କାଲି କାଲି ସବୁ କ'ଣ କରାହବ ଏକାଦଶୀ, ତେଣୁ କେହି ଫଳ ଖାଇବନି। ତାଙ୍କ ଭିତରେ ଆଉ ଜଣେ ବାହାରିଲା କହିଲା ଆଜ୍ଞା ଦେଖ ଆମେ କେବେ ଉପବାସ କରୁନି, କାଲିକି ଭାରି ଅଡ଼ୁଆ ହବ, କ'ଣ ଅଡ଼ୁଆ ହବ ନା, ଆମେ ଖାଲି କିଛି ନ ଖାଇକି ରହିହବନି, ଆପଣ ଗୋଟେ କହନ୍ତୁ ଗୋଟେ ଅନୁମତି କିଛି ଦିଅନ୍ତୁ ଗୋଟେ ଫଳ ଖାଇବା, ହଉ ଠିକ ଅଛି ଫଳ ଖାଇ କେବଳ ଖାଇବ ଗୋଟିଏ ଫଳ ଖାଇବ। ଆଉ ଗୋଟେ ବାହାରିଲା ମାଙ୍କଡ଼ ବିଚାରବା କହିଲା ଆଜ୍ଞା କାଲି ଉପବାସ ହବ ଫଳ ତୋଳିପାରିବୁ, ଛିଡ଼େଇକି ତୋଳିପାରିବୁ, ଆଜିଠୁ ଛିଡ଼େଇକି ରଖିବ, ତୁମେ ତା କହିଲା ଆଉ ସେଇଆ କର, ତୁମେ ତ କେବେ କରୁନା ଏକାଦଶୀ, ଆଉ ସମସ୍ତେ ଗୋଟେ ଗୋଟେ ଫଳ ଛିଡ଼େଇକି ରଖ, ସମସ୍ତେ ଗୋଟେ ଫଳ ଧରିଲେ ମାଙ୍କଡ଼ ବିଚାରବା, ସଦ୍ଗୁରୁ ଚରଣାଶ୍ରୟ ଯିଏ କରିନି ସେ ଧର୍ମରେ ହିଁ ମାଙ୍କଡ଼ ବିଚାର କରିବ, ତୁମେ ଯେତେ ଜାଣ ଯେତେ ପାଠ ପଢ଼, ଗୋଟେ ଓଡ଼ିଆରେ କୁହନ୍ତି ମୋତେ ପାଠ ପଢ଼ାନି, କୁହନ୍ତିନି ମୋତେ ପାଠ ପଢ଼ଉଛୁ କି, ତୁମେ ଯେତେ ଆମକୁ କହିବ ଆମକୁ ପାଠ ପଢ଼ିବୁ, ଆମେ ଦେଖିକି ଆଇଲୁ ସୁଧ ଭକ୍ତକୁ ଆମକୁ ପାଠ ପଢ଼ି ପାରିବନି, ତୁମେ ଯେତେ ଜାଣ ଯାହା କର, ତୁମେ ଯେପର୍ଯ୍ୟନ୍ତ ସଦ୍ଗୁରୁ ଚରଣାଶ୍ରୟ ନ କରିଛ, ଆଚାର୍ଯ୍ୟଙ୍କର ଆଚାର୍ଯ୍ୟ ନିଷ୍ଠ ନ ହୋଇଛ, ତାଙ୍କର ଆନୁଗତ୍ୟ, ସେଥିପାଇଁ ସେ ଭାଗବତ ସିଧା କହିଦେଲେ ନା, ମୟ ସମ୍ବାଦ ରଜ ଅଭିଷେକ ନିଷ୍କିଞ୍ଚନାବୃଣ୍ଡିତ ଯାବତ, କ'ଣ ମୟ ଅଭିଷେକ କ'ଣ ତା ଅର୍ଥ ବୁଝ, ସେଟାକୁ ତାକୁ ଯାହା ଟିକା ଖେଳାଅ ପଚାର, କୋଉ ବୈଷ୍ଣବ ପଚାର ରଜ ଅଭିଷେକ ଅର୍ଥଟା କ'ଣ ବୁଝ ନା, ତା ଅର୍ଥଟା ବୁଝ, ତା ଅର୍ଥ କ'ଣ ବୁଝ, ସେଇଟା ସେଇଟା ବୁଝ, ତାପରେ ଭଜନ ହବ। ମୟ ସମ୍ପାଦ ରଜ ମହାତ୍ମା ମାନଙ୍କର ପାଦର ରଜ ଅଭିଷେକ ହବ, କ'ଣ ପାଦ ଧୂଳି ନେଇଯିବା, ସେଇଟା ସେଇଟା ଯଦି ଯୋଉଦିନ ବୁଝିପାରିବ ତୁମେ ଜୀବନ ସେଦିନ ଭଜନ, ସେଇଟା କ'ଣ ସେଇଟା ବୁଝ, ସେଇଟା ତୁମେ ବୁଝ, ସେଇଟା ତୁମକୁ କେହି ବୁଝେଇ ପାରିବେନି, ତୁମକୁ ନିଜକୁ ବୁଝିବାକୁ ପଡ଼ିବ, ସେଇଟା କେହି ବୁଝେଇ ପାରିବେନି ତୁମକୁ, ସେଇଟା ଯୋଉଦିନ ତୁମେ ବୁଝିଦେବ ସେଦିନ ଭଜନ ହବ। ଆଉ ଇଏ ତ ମାଙ୍କଡ଼ ବିଚାର ଆଉ ଲେଖିଲେ ଧର୍ମାଧର୍ମର ଯେତେ ପ୍ରକାର ବିଚାର ରହିଛି, ଯେପର୍ଯ୍ୟନ୍ତ ତୁମେ ସଦ୍ଗୁରୁ ଚରଣାଶ୍ରୟ କରିନ, ତୁମେ କିଛି ଧର୍ମାଧର୍ମର ବିଚାର କି ତୁମର ନାହିଁ, ତୁମେ ଯାହା ଜାଣିଛ ସବୁ ଜିରୋ, ଭଲ ଜିରୋ ଗୋଟେ। ଆଉ ସିଏ କ'ଣ କହିଲେ ଦନ୍ତା କ'ଣ କହିଲା କାଲି ଏକାଦଶୀ, ଇଏ କହିଲା ଏକାଦଶୀ ପୁରା ଉପାସ କରିହବନି, ଗୋଟେ ଫଳ ଖାଇବା ପାଇଁ ଅନୁମତି ଦିଅନ୍ତୁ, ଆଜଣ କ'ଣ କହିଲା, କହିଲା ଆଜ୍ଞା ଉପବାସରେ ଫଳ ଛିଡ଼େଇ ହେବନି, ଆଜିଠୁ ଛିଡ଼େଇକି ରଖିବା। କାରଣ ମାଙ୍କଡ଼ ଦେଖୁନି ଭୋରୁ ଉଠିଲା ମାନେ ତାଙ୍କର ଆରମ୍ଭ ହେଇଯିବ, ଭୋରୁ ଉଠିଲେ ଯେତେବେଳେ ପେଟ ଟିକେ ଭାରି ହେଇଗଲା ଫୁଣି କୁଦା ଆମରା ଆମରି ହେଇକି କେହି ନାହାନ୍ତି, ଇଏ ତା ମୁଣ୍ଡ ଉପରେ ଚଢ଼ିବ, ସିଏ ତା ମୁଣ୍ଡ ଉପରେ ଚଢ଼ି ଦେଖୁନି, ଆଉ ସେଠି ତାର ବାନର ତାର ଗୋଟେ ଜଣେ କହିଥିଲା, କହିଲା ଆଜ୍ଞା ଫଳଟା ଆଜିଠୁ ଛିଡ଼େଇକି ରଖନ୍ତୁ। ଆଉ ଗୋଟେ ଫୁଣି ଉଠିଲା, କହିଲା ଆଜ୍ଞା ଫଳ ଛିଡ଼େଇକି ଉଠିବ ଯେ ଖାଲି ଉପବାସ କହୁଛନ୍ତି, କାଲି ଖାଇବା ପାଇଁ ହେଲେ କାଲି ତ ବଳ ପାଇବନି, ଚୋବେଇ ପାରିବେନି, ଆଜି ଚୋବେଇ ଦିଅନ୍ତୁ, ସମସ୍ତେ ଚୋବେଇକି ସବୁ ରଖନ୍ତୁ। ମାଙ୍କଡ଼ ବିଚାରେ ବା ଚୋବେଇ ଦେଲେ, ଚୋବେଇକି ମାଙ୍କଡ଼ କୋଉଠି ରଖେ, କ'ଣ ଦେଖୁଛ ତୁମେ ମାଙ୍କଡ଼କୁ ଦେଖ, କିଛି ଆଣିନ ତୁମେ ମାଙ୍କଡ଼ ପାଇଁ ଏଇଠି ରଖିବ ସବୁ ଦେଖିଲ, ପକେଇଦବ ଚଣା କଦଳୀ ଫଦଳୀ ପକେଇଦବ, ସେ ଚାରି ପାଞ୍ଚଟା ଏକାଥର ଖାଇଦେଇକି ଏଇଠି ଏମିତି ଫୁଲିଯିବ ତାର ଏଇଟା, ତାପରେ ସେ ଯିବ ଏମିତି ମାରିବ। ମୁଁ ମାଙ୍କଡ଼ କତୁରୁ କୁକୁର କତୁରୁ ସମସ୍ତଙ୍କୁ ଦେଖି ଦେଖି ଶିଖିଛି, ଦେଖ ପ୍ରଭୁ ତାଙ୍କୁ କେମିତି ବଞ୍ଚେଇକି ରଖିଛି ମାଙ୍କଡ଼। ଦେଖୁନ ଥରେ ମାଙ୍କଡ଼ ଡାକି ଆଣିବ, ଚାରି ପାଞ୍ଚଟା କଦଳୀ ପକେଇଦବ, ଦେଖି ତ ଚଟା ଚଟ ଚଟା ଚଟ ସେ ଗିଳିବନି, ସେ ଗିଳିବନି, ସେ ଏଇଠି ଏଇଟା ତାର ଫୁଲିଯିବ ଦେଖିବ, ଚଣା ଫଣା ଏଇଠି ରଖିଦେବ, ତାପରେ ସେ ତାର ଏମିତି ଏମିତି ମାରିବ ମାରିବ ତାକୁ ହଜମ କରିକି ଖାଇବ। ତେଣୁ ଗୋଟେ ମାଙ୍କଡ଼ କହିଲା ଆଜ୍ଞା କାଲି କେମିତି ଚୋବେ ହେବନି, ଆଜିଠୁ ପେଶିଦେବା, ପେଶିକି କଳରେ ରଖିଦେବା, ଇଏ ତାର ପେଶିଦେଲା, ପେଶି ଦେଇକି ତାଙ୍କୁ କଳରେ ରଖିଦେଲେ ଜଣେ। ଆଉ ଗୋଟେ କହୁଛି ଆଜ୍ଞା ରାତି ମାନ ଏଇଟା ତ ପେଶିକି ପାଖରେ ରଖିବା, କେତେବେଳେ ହାଇ ମାରୁ ମାରୁ ଭିତରକୁ ପଳେଇବ। ତେଣୁ ଆଉ ଜଣେ କହିଲା ଆଜ୍ଞା ସବୁ ତ ସରିଲାଣି, ରଖିକି ଲାଭ କ'ଣ, ଦେଖାଇଦିଅ ଦେଶରେ ଯୋଉ ଦେଖାଇଦିଅ। ଇଏ ହେଲା ମାଙ୍କଡ଼ଙ୍କର ଏକାଦଶୀ, ଏ ମାଙ୍କଡ଼ ବିଚାର ଆଉ ଇଏ ଏଇ ମର୍କଟ ବିଚାର। ଯେତେବେଳେ ଜଣେ ମହ୍ୟସମ୍ପାଦର ଯୋଉ ଅଭିଷେକମ, ଏ କୋଉ ଶାସ୍ତ୍ରରେ ଲେଖା ନାହିଁ, ତା ଅର୍ଥ ଲେଖାଯାଇଛି, ତାର ଅନୁଭବ ତୁମକୁ ନିଜକୁ କରିବାକୁ ପଡ଼ିବ, ତାକୁ କେହି ବୁଝେଇ ପାରିବନି ତୁମକୁ, ତାର ଅର୍ଥ କେହି ବୁଝେଇ ପାରିବନି ତୁମକୁ, ତା ଅର୍ଥ ତୁମକୁ ନିଜକୁ ବୁଝିବାକୁ ପଡ଼ିବ, ସେଗୁଡ଼ି ଚରଣ ପଦ୍ମ ତାକୁ ତୁମକୁ ନିଜେ ବୁଝିବାକୁ ପଡ଼ିବ, କେବଳ ବାକୃତି ସଦା ତୁମକୁ ନିଜକୁ ବୁଝିବାକୁ ପଡ଼ିବ, ସେଟା କେହି ଗାଈରେ ବୁଝିପାରେ ନା, ସେଟା କେମିତି ତୁମେ ବୁଝିବ, କ'ଣ ତା ପାଇଁ ଦରକାର, ସେ ସମୟ ହେଲେ ତୁମେ ବୁଝିପାରିବ। ସେଟା କେମିତି ଶାସ୍ତ୍ର, ଶାସ୍ତ୍ରରେ ସୂତ୍ର ଲେଖା ଅଛି, ଗଣିତରେ ସୂତ୍ର ଲେଖା ଅଛି, କଷିବାକୁ ପଡ଼ିବ, କ'ଣ ତୁମେ କଷିବାକୁ ପଡ଼ିବ, କଷିଲେ ତୁମେ ଜାଣି ତାର ଇଣ୍ଟରେଷ୍ଟ କ'ଣ ରହିଛି, ସେତିକି ନହେଲା ସେଥିପାଇଁ ସେ ସିଧା ଲେଖିଦେଲେ, ଜୀବ ଯେପର୍ଯ୍ୟନ୍ତ ନିଜର ଅହମିକା ପରିତ୍ୟାଗ ପୂର୍ବକ ସଦ୍ଗୁରୁ ଚରଣାଶ୍ରୟ ନ କରେ ସେ ପର୍ଯ୍ୟନ୍ତ ତାର ଧର୍ମାଧର୍ମର ବିଚାର ଯଥାର୍ଥ ହୁଏନି, ଯଥାର୍ଥ ନାହିଁ। ଶିଷ୍ୟତ ସ୍ୱୀକାର ନ କଲେ ସଦ୍ଗୁରୁ ଯଥାର୍ଥ ତତ୍ତ୍ୱୋପଦେଶ କାରେ କାହାକୁ ମଧ୍ୟ ପ୍ରଦାନ କରନ୍ତି, ଇଏ ତାର ଅହମିକା ତ୍ୟାଗ କରିକି କ'ଣ କରିବ, ସଦ୍ଗୁରୁ ଚରଣାଶ୍ରୟ କରିବ, ତାର ଧର୍ମ ଅଧର୍ମର ବିଚାରଟା ତାର ଯଥାର୍ଥ ହବ, କେଉଁଟା ଠିକ୍ କେଉଁଟା ଭୁଲ। ଅର୍ଜୁନ ଗୁରୁ ଗ୍ରହଣ କରୁନା, ତାଙ୍କ ମନମନ କଥା କହୁଛନ୍ତି ନା, ଆଉ ଠିକ୍ ଭୁଲ କେଉଁଟା ତାଙ୍କ ପାଇଁ ନିଜ ପାଇଁ ଜାଣିପାରୁଛନ୍ତି, ଜାଣିପାରୁଛ ତାଙ୍କ ରଥରୁ ତ ସିଧା ଓହ୍ଲେଇଥାନ୍ତେ, ସନ୍ନ୍ୟାସ ହେବାକୁ ପଡ଼ିଥାନ୍ତି, ମୁଣ୍ଡରେ ହାତ ଦେଇ କାହିଁ ବସୁଛ ସେଠି, କାହିଁକି ଅର୍ଜୁନ ପୁଣି ପଚାରୁଛ କୃଷ୍ଣ ମୁଁ କ'ଣ କରିବି, ଧର୍ମଧର୍ମ ବିଚାର କିଛି କରିପାରିବେ। ତାପରେ କ'ଣ କହିଲେ, ନା ଶିଷ୍ୟ ତ ଯେତେବେଳେ ତୁମେ ସ୍ୱୀକାର ନ କରିଛ, ଗୁରୁ ବି ତୁମକୁ ସେମିତି ଉପଦେଶ ଦେବେନି, ଗୁରୁ କାହିଁକି ଉପଦେଶ ଦେବେ, ଗୁରୁ ଯଦି ଉପଦେଶ ଦିଅନ୍ତି, ଗୁରୁଙ୍କର ଦୁଇଟା ଉପଦେଶ ଅଛି, ଯେମିତି ଶାସ୍ତ୍ରରେ ଗୁହ ଗୁହେତର ଗୁହେତମ, ତିନିଟା ତିନିଟା ଜିନିଷ ଅଛି ନା, ଭଗବାନ ଗୁହ ଗୁହେତର ଗୁହେତମ କହିଛନ୍ତି, ଗୁରୁ ବି ସେମିତି ଉପଦେଶ ଦିଅନ୍ତି, ଗୁହ ଅଛି, ଗୁହେତର ଅଛି, ଗୁହେତମ ଅଛି, ସେ ଅନ୍ତରଙ୍ଗ ଶିଷ୍ୟକୁ ତୁମର ଯୋଉ ଟଙ୍କା ପଇସା ଭଲ ମନ୍ଦ ତୁମେ କାହାକୁ ଦେବ, ମରିଗଲା ବେଳକୁ ବି ଲୋକ ଦିଅନ୍ତିନି, କାହିଁକି ସେ ଦେଖନ୍ତି ଇଏ କି ଯୋଗ୍ୟ ନୁହନ୍ତି, ଯୋଗ୍ୟ ନୁହନ୍ତି, ଦିଅନ୍ତିନି। ମୁଁ ଦେଖି ସବୁ ବଡ଼ ବଡ଼ ଜ୍ଞାନୀ ଲୋକମାନେ, ପାଲା ଗାୟକମାନେ ମୁଁ ଶୁଣି ଛୋଟ ପିଲାବେଳେ, ସିଏ ମରିବା ପୂର୍ବରୁ କହିବେ ମୋ ଖାତାପତ୍ର ଯାହା ଶୁଣି ପାଣିଲ ବୁଡ଼େଇ ଦେବ, ବୁଡ଼େଇ ଦେଇ ଆସ, କାହିଁକି ସେ ଗୋଟେ ଯୋଗ୍ୟ ବ୍ୟକ୍ତି, କାହିଁକି ତାକୁ ଯଦି ଆଉ କାହା ଅଯୋଗ୍ୟ ବ୍ୟକ୍ତି ହାତରେ ପଡ଼ିବ ସେ ବୁଝି ତ ପାରିବନି, ଓଲଟା ସେ ଆଡ଼ ଦୋଷ ଦେବ, ଅଯୋଗ୍ୟ ବ୍ୟକ୍ତି ଜଣେ ଜଣେ ତାଙ୍କ ଚାଲିଯିବ ବରଂ କାହା କାହା ନାଁରେ ଉଇଲ୍ କରନ୍ତି, କାହିଁକି ତାଙ୍କୁ ଭଲ ଲାଗେନି, ଏଇଟା ଅଯୋଗ୍ୟ ଗୁଡ଼ା କ'ଣ ଟଙ୍କା ପଇସା ଦେବି। ସେଥିପାଇଁ ସେ ଲେଖିଲେ ନା ଭାଗବତରେ ଦୁଇବାର ଶ୍ଲୋକ ଆସୁଛନ୍ତି, ଗୁରବେ ଗୁହ୍ୟମ ଅପି ଇତି ଉତ ଗୁରୁ ଗୁରୁଦେବ ବ୍ରୁୟୁ ସ୍ନିଗ୍ଧସ୍ୟ ଶିଷ୍ୟସ୍ୟ, ଶିଷ୍ୟର ବିଶେଷଣ ହେଲା ସ୍ନିଗ୍ଧସ୍ୟ ସେବାପରାୟଣ, କୋମଳ ହୃଦୟ ବିଶିଷ୍ଟ ଶିଷ୍ୟ ଯିଏ, ଗୁରବେ ଗୁହ୍ୟମ ଅପି ଉତ ଗୁରୁଦେବ ଅତି ଗୁହ୍ୟ ଜିନିଷ ହେଲେ ତ କହିବେ, ସେଟା ନହେଲେ ହବନି ଆଉ, ଶିଷ୍ୟ ଗୁରୁ କାହିଁକି ଉପଦେଶ ଦେବେ, ଗୁରୁ କମନ ଉପଦେଶ, ସାଧାରଣ ଲୋକ ବି ଉପଦେଶ ଦେଉଛନ୍ତି, ସମସ୍ତେ ଉପଦେଶ, ସମସ୍ତଙ୍କୁ ଯେଉଁ ଉପଦେଶ ଦେବେ, ଭିତର କଥା ସେ କହିବେନି, ଭିତର କାହିଁକି କାହିଁକି କହିବାକୁ ଯିବେ, ଅଯୋଗ୍ୟ ଗୁଡ଼ାକ ତୁମେ କହି କହିବାକୁ ଯିବେ, ତୁମେ ତାର ମୂଲ୍ୟ କିଛି ବୁଝୁଥିବ, ତୁମେ ବରଂ ସନ୍ଦେହ କରିବ, ତୁମେ ସନ୍ଦେହ କରିବ, ତୁମେ କହି ଲାଭ କ'ଣ ଅଛି? ଗୁରୁ କହିବେ ହଁ ତୁମର ଯୋଗ୍ୟତା ପାତ୍ରତା ହେଇନି, ଆଉ ଆତ୍ମସେବେଳା ଆଇଲେ ତୁମେ ତ ସେଟା ବୁଝିବ ଜାଣିପାରିବ, ଗୁରୁ କାହିଁ କହିବାକୁ ଯିବ? ସେମାନେ ସେ ସୁଖଦେବ ସୁଖଦେବ ସୋନକା ଦୃଷ୍ଟି ମାନେ ସରି ହଁ ସୁତ ଗୋସ୍ୱାମୀ ସେ ଜିନିଷ କହିଛନ୍ତି, ପରୀକ୍ଷିତ ମହାରାଜ ସୁଖଦେବଙ୍କୁ ସେ ଅନୁରୋଧ କରିଛି, ଦୁଇବାର ଶ୍ଳୋକ ଭାଗବତ ଆସିଛି। ତେଣୁ ଗୁରୁ ନିଜର ଅହମିକା ତ୍ୟାଗ କରି ସଦ୍ଗୁରୁଙ୍କର ଚରଣ ଆଶ୍ରୟ ନ କଲେ ଧର୍ମାଧର୍ମର ଯଥାର୍ଥ ବିଚାର ହୁଏ ନାହିଁ, ପ୍ରଥମ ପଏଣ୍ଟ। ଦ୍ୱିତୀୟ ଅଧ୍ୟାୟରେ ଏଇସବୁ ପଏଣ୍ଟ ଆସିବ, ୟା ପୂର୍ବରୁ ନେଇ ଟୋଟାଲ ଦ୍ୱିତୀୟ ଅଧ୍ୟାୟ ବେଶ କରିଛନ୍ତି। ଆଉ ସଦ୍ଗୁରୁଙ୍କର ଚରଣାଶ୍ରୟ ନ କଲେ, ଶିଷ୍ୟ ଶରଣାଗତ ନ ହେଲେ ଗୁରୁ ସଦୁପଦେଶ ଦେବେ ନାହିଁ। ବାସ୍ ତାପରେ ଚତୁର୍ଥ, ଦେହ ଆତ୍ମାର ବିଚାର, ଦେହ ଆଉ ଆତ୍ମାର ଯେଉଁ ବିଚାର ଏଇଟା ଆସିବ ଦ୍ୱିତୀୟ ଅଧ୍ୟାୟରେ, ଦେହ କ'ଣ ଆଉ ଆତ୍ମା କ'ଣ। ଆଉ ଫଳାନୁସନ୍ଧାନ ରହିତ ହୋଇ ଶ୍ରୀ ଭଗବାନଙ୍କର ଆଜ୍ଞା ପାଳନ କରିବା ହିଁ ଜୀବର ଧର୍ମ। ଦେହ ଆତ୍ମବିଚାରଟା ଭଗବାନ କାହିଁକି କହୁଛନ୍ତି? ଦେହଟା କ'ଣ ଆଉ ଆତ୍ମାଟା କ'ଣ, ବୁଝିପାରିଲନି ବାବୁ? ଦେହଟା କ'ଣ ଆତ୍ମାଟା କ'ଣ, ଦେହର ସୁଖଟା କ'ଣ ଆତ୍ମାର ସୁଖଟା କ'ଣ, ଦେହର ଗତିଟା କ'ଣ ଆତ୍ମାର ଗତିଟା କ'ଣ, ସବୁ କହିବ ଦ୍ୱିତୀୟ ଅଧ୍ୟାୟ। ଆଉ ଫଳାନୁସନ୍ଧାନ ରହିତ ହୋଇ, ଫଳାନୁସନ୍ଧାନ ମାନେ କ'ଣ, ଯେଉଁ କର୍ମଟା କରିବ ତାର ଫଳ ଅନୁସନ୍ଧାନ କିଛି କରିବନି, ଫଳାନୁସନ୍ଧାନ ରହିତ ହୋଇ ଭଗବାନଙ୍କର ଆଜ୍ଞା ପାଳନ ହିଁ ଜୀବର ଏକମାତ୍ର ଧର୍ମ, ଏଟା ଦ୍ୱିତୀୟ ଅଧ୍ୟାୟ ଆସିବ। ଫଳାନୁସନ୍ଧାନ ମାନେ କ'ଣ, ଭଗବାନ ଗୀତାରେ କହିବେ ନା, ଦ୍ୱିତୀୟ ଅଧ୍ୟାୟ କହିବେ ନା, ସୁଖ ଦୁଃଖ ସମମ କୃତ୍ୱା, ଏଟା ଦ୍ୱିତୀୟ ଅଧ୍ୟାୟ ଆସିବ। ସୁଖ ଏ ଆସିବ, ତୁମେ କିଛି ଫଳ ଫଳ କଥା ଚିନ୍ତା କରନି, ବାରମ୍ବାର ଆସିବ ଏ ଜିନିଷ, ଦ୍ୱିତୀୟ ଅଧ୍ୟାୟ ଆସିବ ସୁନିଶ୍ଚିତ। ଫଳାନୁସନ୍ଧାନ ରହିତ ହିଁ ଭଗବାନଙ୍କର ଆଜ୍ଞା ପାଳନ କରିବା ହିଁ ଜୀବର ଏକମାତ୍ର ଧର୍ମ। ଦ୍ୱିତୀୟ ଅଧ୍ୟାୟ ଗୀତାର ସାର ବୋଲି ତୁମେ କୁହାଗଲା, ସବୁ ଇମ୍ପୋର୍ଟାଣ୍ଟ ଯେତେ ପଏଣ୍ଟ ଗୁଡ଼ା ଏଥିରେ ଅଛି, ଆଉ ଏଇ 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 ପଏଣ୍ଟ ଗୁଡ଼ିକ ହିଁ କଭର କରିବେ ସମ୍ପୂର୍ଣ୍ଣ ଗୀତାକୁ। ଯେଉଁ ଯେଉଁ ଅଧ୍ୟାୟ ତୁମେ ଯିବ ଦେଖିବ ସାର ଜିନିଷ ୟା ଭିତରେ ବାହାରିବ। ଆଚ୍ଛା ପଞ୍ଚମ, ପରମେଶ୍ୱରଙ୍କର ପରମେଶ୍ୱରଙ୍କୁ ଅର୍ପଣ ରୂପ କର୍ମଯୋଗ ଦ୍ୱାରା ହିଁ କର୍ମବନ୍ଧନରୁ ମୁକ୍ତି ମିଳେ, ଦ୍ୱିତୀୟ ଅଧ୍ୟାୟଟା ଆସିବ କର୍ମବନ୍ଧନ। ଭଗବାନ ଏଠି କହିବେ ଦ୍ୱିତୀୟ ଅଧ୍ୟାୟ ଆସିବ କର୍ମବନ୍ଧନ, ଯେଉଁ ମୁକ୍ତି ହବ ଫଳଟା କାହାକୁ ଅର୍ପଣ କଲେ, ଭଗବାନଙ୍କୁ। ଆଉ ଭଗବାନଙ୍କ ନାଁ କହିକି କ'ଣ କୁହନ୍ତିନି ସେଇଟା, କ'ଣ ଠାକୁର ଘରେ କିଏ, ମୁଁ କଦଳୀ ଖାଇବି, ଇ ନାଇଁ ନାଇଁ ଇ ଭଲ ନାହିଁ। ଅର୍ପଣ କରିବ ତୁମେ, ତୁମେ ଯାହା ତୁମ ଧନ ତୁମର ଶକ୍ତି ତୁମେ ଖର୍ଚ୍ଚ କଲ, ପାଠ ତୁମେ ପଢ଼ିଛ, ସେଥିରେ ଯାହା ଅର୍ପଣ କଲ ଭଗବାନଙ୍କୁ ଦେବ, ଭଗବାନଙ୍କୁ ଦେବ। ଆଉ ଭଗବାନ ଧନ କ'ଣ ଆତ୍ମସାତ କରିବ, ତିନିଟା ବା ତିନିଟା ବା ବିଷ, ତିନିଟା ଜିନିଷ ଭଗବାନ ବିଷ ବୋଲି କହିଛି ଭଗବାନ ଭାଗବତରେ। ବ୍ରହ୍ମସ୍ୱରୂପ ବିଷ ଭକ୍ତି କରି ବ୍ରହ୍ମସ୍ୱ ହିଁ ବିଷ ପ୍ରୋକ୍ତଃ ଦଶମ ସ୍କନ୍ଧରେ କହୁଛନ୍ତି ସମ୍ବାଦୀ ପୁତ୍ରମାନଙ୍କୁ, ନା ମାନେ ହଲାହଲ ହଳାହଲ ବିଷକୁ ମୁଁ ବିଷ ବୋଲି ମନେ କରୁନି, ଭଗବାନ କାଟି ଦେଇଛନ୍ତି କାହା କଥାରେ, ଇଣ୍ଡୋ ହେଇଯାଇଥିଲା କ'ଣ ତା ନା, ମହାରାଜ ନୃଗ, ମହାରାଜ ନୃଗଙ୍କ ଚରିତ୍ର ନୃଗ ଯେତେବେଳେ ଇଣ୍ଡୋ ହେଇକି ସ୍ୱର ପାଇଲେ, ଦିବ୍ୟ ସ୍ୱର ପାଇଲେ, ଭଗବାନ ସେଠି ପ୍ରବଚନ ଦେଉଛନ୍ତି, ଯଥା ଅହମ୍ ପ୍ରଣମିତ ନିତ୍ୟ, ହେ ପୁତ୍ରଗଣ ମୁଁ ଯେଭଳି ବ୍ରାହ୍ମଣମାନଙ୍କୁ ପ୍ରଣାମ କରୁଛି ତୁମେ ସେଭଳି ପ୍ରଣାମ କରିବ। ସପ୍ତା, ସେ ଅଭିଶାପ ଦେଲେ ବି ସବୁକିଛି କଲେ ବି ବ୍ରାହ୍ମଣ ତାଙ୍କ ଦୋଷ କେବେ ତୁମେ ଦେଖିବନି, ଭଗବାନ ଏଠି କହୁଛନ୍ତି। ସେଠି ସେ କହିଛନ୍ତି ନା ହଁ ହଲା ହଲ ବିଷ, ମୁଁ ହଳାହଳ ବିଷକୁ ସମୁଦ୍ରରେ ଯେଉଁ ବାହାରିଥିଲା ମୁଁ ତାକୁ ବିଷ ବୋଲି ମନେ ପଡ଼ୁନି, ବ୍ରହ୍ମସ୍ୱ ହିଁ ବିଷମ ପ୍ରକୃତମ, ବ୍ରାହ୍ମଣର ଧନ ହିଁ ହେଉଛି ବିଷ। ତିନିଟା ଜିନିଷକୁ କେତେବେଳେ ହେଲେ ନିଜର ଆତ୍ମା, ଯେଉଁମାନେ ଆତ୍ମକଲ୍ୟାଣ ଚାହିଁଛନ୍ତି ତିନିଟା ଜିନିଷକୁ କେବେ ହେଲେ ହାତ ମାରିବନି, ସେଟା ହେଉଛି ବିଷ, ଦେବସ୍ୱ ଦେବତାଙ୍କର ଧନ, ଆଉ ରାଜସ୍ୱ ସରକାର ଧନ, ବୁଝିଲ କି ଭାବିଲେ, ଯାହା କରିଥିଲେ କରିଥିଲେ ସେ ସରକାର ସରକାର ଟଙ୍କା ଏଇଟା କରିବା, ସରକାର ଧନ ଭଲ ନାହିଁ, ଏଇଟା ବିଷ ଗୁଡ଼ା ବୁଝୁଥିଲି ନା ତୁମକୁ, ଏଇଟା କ'ଣ ସବୁ ମଦ ପଇସା ହୋଟେଲ ପଇସା କେଉଁଠି ଆସୁଛି, ଏଗୁଡ଼ା ଯେତିକି ଅନୈତିକ କାମ ଚାରିଟା ନିୟମ ଆମେ ପାଳନ କରୁଛେ ସେଠି ଚାରିଟା ନିୟମ ଭାଙ୍ଗୁଛି ସେ ପଇସା ଆସୁଛି, ସେଇଟା ମୋଟେ ନାହିଁ। ଯଦି ସେ ପଇସା ତୁମକୁ ମିଳିଲା ଭଲ ମନ୍ଦ କଲା ସିଧା ଠାକୁରଙ୍କୁ ପ୍ରଭୁଙ୍କୁ, ସରକାର ପଇସା ତୁମେ ତୁମର ଯଦି ଦରମା ଆଣିଲା ଆଣିଲ, ସରକାର ପଇସା କଥା ହାତ ମାରିବନି। ମୁଁ ତ ବୁଝୁଥିଲି ସେ ପୁଲୱାମା ଲୋକ କ'ଣ କହିଲା, ବିପିଏଲ୍ ଚାଉଳ ବି ଆଣୁନି। ମୁଁ କହିଲି ମୁଁ ସବୁ ସେ ବିପିଏଲ୍ ଚାଉଳ ମିଳିଥିବ, ମୋ ବାପା ମନା କରିଛି ଖଟି ଖାଇବାରେ ପୁଅ ସରକାର ଧନ ଆଣିବୁନି। ଦେଖ ସେ ଲୋକ କେମିତିକା ବିଷ ବା ତିନିଟା ବିଷ, ଗୋଟେ ହେଲା ଦେବସ୍ୱ ଦେବତାଙ୍କର ଧନ, ଆଉ ଗୋଟେ ରାଜସ୍ୱ, ଆଉ ଗୋଟେ ବ୍ରହ୍ମସ୍ୱ ବ୍ରାହ୍ମଣ ଧନ, ଦେବତା ଧନ, ରାଜା ଧନ। ଏ ତିନିଟା ଧନ ଖାଇ କା କିଏ ମଣିଷ ଯେମିତି ଗୋଟେ ଦେଖିଗଲା, ସବୁ ତଳିତଳାନ୍ତ ହେଇଛି ତାଙ୍କ ପିଲା ଛୁଆ ତାଙ୍କ ପରିବାର ସବୁ ବିଷ ବା ଅମଣିଷ ହେଇଯିବି, ସବୁ ସବୁ ଅମଣିଷ ହେଇକି ନଷ୍ଟ ହେଇଯିବ, ଭୁଲରେ ଏତେ ହାତ ମାରିବ। ସେଥିପାଇଁ ଅର୍ପଣ କରିବ କୁହାଗଲା ଯେ କର୍ମଫଳରୁ ମୁକ୍ତ ତୁମ ଘବାକୁ ହେଲେ ଲେଖିଲେ ଈଶ୍ୱର ଆରାଧନା ରୂପ ନିଷ୍କାମ କର୍ମ ଯୋଗରେ, ସରି ତା ଉପରଟା ପରମେଶ୍ୱର ଅର୍ପଣ ରୂପ କର୍ମ ଯୋଗ ଦ୍ୱାରା ହିଁ କର୍ମବନ୍ଧନରୁ ମୁକ୍ତି ମିଳେ, କର୍ମବନ୍ଧନରୁ ମୁକ୍ତିର ଉପାୟ ଏଇଟା କଭର କରି ତୃତୀୟ ଅଧ୍ୟାୟକୁ ପୁଣି କର୍ମଯୋଗ କଥା ଆସିବ ନା। ଦ୍ୱିତୀୟ ଅଧ୍ୟାୟ ଗୀତାର ସାର କାହିଁକି ଗଲା, ଏଥିରେ ଚୁମ୍ବକ ଚୁମ୍ବକ ଚୁମ୍ବକରେ ଭଗବାନ ଆତ୍ମା କତୁରୁ ନେଇକି ଏସବୁ ପଏଣ୍ଟ ଗୁଡ଼ା ଡିସ୍କସନ୍ କରିଛନ୍ତି, ଆଉ ଏ ପଏଣ୍ଟ ଗୁଡ଼ିକ ଏଲାବୋରେଟଲି ଅଲଗା ଅଧ୍ୟାୟ ଗୁଡ଼ା ସବୁ ଡିସ୍କସନ୍ ହେଇଛି। ଈଶ୍ୱର ଆରାଧନା ରୂପ ନିଷ୍କାମ କର୍ମ ଯୋଗରେ, ଏ ଯେଉଁ ଭଗବାନଙ୍କୁ ଆମେ ଆରାଧନା କରୁଛେ ଏଇଟା ହେଉଛି ନିଷ୍କାମ କର୍ମ ଯୋଗ। ନିଶ୍ଚୟାତ୍ମିକା ଓ ଐକାନ୍ତିକ ବୁଦ୍ଧି ଲାଭ ହୋଇଥାଏ। ପୂର୍ବକର୍ମ ପୂର୍ବର ଗୋଟେ କ'ଣ କ'ଣ ହେଲା, ପରମେଶ୍ୱରଙ୍କୁ ଅର୍ପଣ ଦ୍ୱାରା କର୍ମଫଳରୁ ମୁକ୍ତି ମିଳିଥାଏ, ଏଟା ଗୋଟେ କ'ଣ ଆସିଲା, ତାପର କ'ଣ ଆସିବ ଭଗବାନ କ'ଣ ବ୍ୟବସାୟତ୍ମିକ ବୁଦ୍ଧି ରେ କହ ପୁରୁନନ୍ଦନ, ତାର ଅର୍ଥକୁ ଆମ ଏସବୁ ଆଚାର୍ଯ୍ୟମାନଙ୍କର ଆଚାର୍ଯ୍ୟମାନେ ଭକ୍ତିମନ ଠାକୁର ଆଦି ଆଚାର୍ଯ୍ୟମାନେ ଯେଉଁ କହିଛନ୍ତି ତାଙ୍କ ସାର ଜିନିଷଟା ମୁଁ କଲେକ୍ସନ୍ କରି ତୁମକୁ କହୁଛି। ଭକ୍ତିମନ ଠାକୁର ସବୁ ଭାଷ୍ୟ ରଚନା କରିଛନ୍ତି, ତାଙ୍କର ସବୁ ଭାଷ୍ୟ ପୂର୍ବ ଆଚାର୍ଯ୍ୟମାନଙ୍କର ଭାଷ୍ୟ ଏଗୁଡ଼ିକ ଏସବୁ ଗୌଡ଼ ଭାଷ୍ୟ ଆଉ ବୈଷ୍ଣବ ଭାଷ୍ୟ ନା, ଏଇଟା ମଧ୍ୟ ଗୋଟେ ପାଇବ ଖୋଜି କି ତାଙ୍କ ସୁବାଣୀ ଗୁଆଡ଼ି ଗୁଡ଼ା ସବୁ ତାଙ୍କର। ଈଶ୍ୱର ଆରାଧନା ରୂପ ନିଷ୍କାମ କର୍ମ ଯୋଗରେ ନିଶ୍ଚୟାତ୍ମିକା ଐକାନ୍ତିକ ବୁଦ୍ଧି ଲାଭ ହୁଏ, ଯେଉଁ କନସେନ୍ଟ୍ରେଟେଡ୍ ମାଇଣ୍ଡ, ମନଟା ସ୍ଥିର, ମୋର ମନଟା ସ୍ଥିର ହୁଏନି, କ'ଣ କହୁ ମୋ ମନ ଭାରି ଚଞ୍ଚଳ ହେଉଛି, କିରି ଏଇଟା ଏଇଟା କ'ଣ ଏଇଟା ସୁଖୀ କଥା, ତୁ ନିଷ୍କାମଙ୍କର ଭକ୍ତି ଯୋଗଟା କରୁନ, ତୁମର ଈଶ୍ୱର ଆରାଧନାଟା ନିଷ୍କାମ ଭାବରେ କରୁନ, ସେଥିପାଇଁ ତୁମ ମନ ସ୍ଥିର ହେଲେ ଭକ୍ତି କରି ଏଇଟା ଭାବନି, ନିଷ୍କାମ ଭାବରେ ଭକ୍ତିଟା କଲେ କୃଷ୍ଣଙ୍କ ପାଇଁ କର୍ମ କଲେ ମନ ସ୍ଥିର ହବ, ନିଷ୍କାମ ଭାବରେ କରିବାକୁ ସିଏ ଅଲଗା, ତୁମର ସେଥିପାଇଁ ବୁଦ୍ଧି ବହୁତ ମାନେ ସଂସ୍କାର ବୁଦ୍ଧି ଥିବା ଦରକାର, ଅସଂସ୍କାର ବୁଦ୍ଧି ହେଲେ ତୁମେ କ'ଣ ହବ, ଏଗୁଡ଼ା ସବୁ ଭାବରେ କିଛି ହେଇପାରିବ। ଲେଖିଲେ ଈଶ୍ୱର ନିଷ୍କାମ ନିଷ୍କାମ କର୍ମରୂପ ଈଶ୍ୱର ଆରାଧନା ଦ୍ୱାରା ଐକାନ୍ତିକତା ଆଉ ନିଶ୍ଚୟାତ୍ମିକତା ବୃଦ୍ଧି ମିଳେ, କେତେ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଇଟା ଗୋଟେ ଅନ୍ଆଲର୍ଟନେସ୍ ଆସୁନି ଐକାନ୍ତିକତା ଯାହା କହିଲେ ଦେଖାନ୍ତ ଭକ୍ତିରେ ଏତେ ବଡ଼ ମହାନ ଜିନିଷ ହେଇ ତା ଦେହରେ ତାର ମନ ଲାଗୁନି, ଗୁରୁ ବୈଷ୍ଣବ ଗୋଟିଏ ଗୋଟିଏ ପଥ ଗୋଟିଏ ରାସ୍ତାରେ ଆମେ ଯିବା, ତାର କେତେ ପ୍ରକାର ବ୍ୟବସ୍ଥା ପରେ ମାଳି ଝୁଡ଼ି ଟିକେ ଧରାଯାଇଛି ନା କ'ଣ ବୋଲି, କେତେ ପଠ ମନ୍ଦିର ଭଲ ମନ୍ଦ ପରେ ନା ଆଉ ନା, ତୁମେ ଏକୁଟିଆ ରୋଷେଇବାସ କରି ଖାଇ ଠାକୁର ପୂଜା କରିକି ତୁମେ ଭକ୍ତି କରିବ, କୁଆଡ଼େ ତିଳକ ମାଳି ଛାଡ଼ି କୁଆଡ଼େ ପୁଣି ଯାଉଥିଲା ସେ ଆଉ ଯାଇକି ସେ ଆହାର କେନ୍ଦ୍ର ଲାଇନ୍ ନେବି ଦେବ, ଆଉ ସବୁ ପ୍ରକାର ବ୍ୟବସ୍ଥା ଆଉ ସ୍ତ୍ରୀ ରୋଷେଇ କରିଦେବ ଘଣ୍ଟି ବଜେଇ ଦେଉଛନ୍ତି ମନ୍ଦିରକୁ ଆସିଲେ ସବୁ ପ୍ରକାର ଲାଗିଛି ବୋଲି ଚେନ୍ ଟିକେ ହରେ କୃଷ୍ଣ ହେଉଛି, ମନ୍ଦିର ମନ୍ଦିରରୁ ଠାକୁର ଆସିବ ଏଠି ସେବାର ଲାଗ ଏ କୀର୍ତ୍ତନ ଟିକେ କର ଲୋକ ପୁଣି ଉତ୍ସାହ ଦେବ କ'ଣ ଭାବିଲେ ଭକ୍ତ ହେଇଗଲା, ଦଶ ଆଡ଼େ ପଚାଶ ଆଡ଼େ ଠେଲା ସେ ଯେଉଁ କୁହନ୍ତିନି ଯେଉଁ ଗଛଟା ହଲୁଛି ତାକୁ କ'ଣ କରାହଉଛି, ଦେଖିନ ଗୋଟେ ଗୋଟେ ଗଛ ସେ ହଲୁଛି ତାକୁ କ'ଣ କରାଯିବ, କିଳା ମରା ହେଇକି ତାକୁ ସବୁ ଗୋଡ଼ା ଗୋଡ଼ି ହେଇକି ବନ୍ଧା ହେଇକି ତ ରହିଥିବ କାହିଁକି ନା ତାର କିଛି ନାହିଁ, ତାକୁ ଖାଲି ଠେକ ଦିଆହେଇକି ରଖାହେଇଛି ଗଳି ଖୋଲିଦେଲା ମାନେ ସେଇଭଳିଆ ଠେକ ଦିଆହେଇକି ଚାଲିଛି ନା ଗାଡ଼ି ଆଉ ଖୋଲିଦେଲା ମାନେ ଗଳି ପଡ଼ିବ ସାଙ୍ଗେ ସାଙ୍ଗେ, ତୁମେ କେଉଁ ସଂସ୍ଥାରୁ ତୁମକୁ ବାହାର କରିଦେଲେ ସାଙ୍ଗେ ସାଙ୍ଗେ ଇସ୍କନ ବିରୁଦ୍ଧରେ ଲାଗି ତୁମକୁ ଭୋଜନ କରିପାରିବ ଯାଇ କେଉଁଠି ରହିକି, କେଉଁଠି ଭିକ ମାଗି ଖାଇଛ ରହିପାରିବ ଭୋଜନ କରିପାରିବ, ତୁମେ ଏକୁଟିଆ ରହିକି ଡାଲି ମୁଁ ଭାଗବତ ପଡ଼ିବ ଭଗବାନଙ୍କୁ ଡାକି ମୋର କିଛି ଆଉ ଦରକାର ନାହିଁ ସଂସାର, ତୁମେ କରିପାରିବ ପାରିବନି, ଠେକ ଦିଆ ହେଇ ଖାଲି ଗାଡ଼ି ଚାଲିଛି, ଏତେ ଆଚାର୍ଯ୍ୟମାନେ ବଞ୍ଚିପାରିବନି ତୁମେ ସଂସାରରେ, ଆଉ ସେଥିପାଇଁ ତୁମେ ଯେଉଁ ଭଲ ଭଲ ହେଉଛ କେତେ ପ୍ରକାର ଆଚାର୍ଯ୍ୟମାନେ ଘର ଦ୍ୱାର ମଠ ମନ୍ଦିର ସବୁ ଇନଷ୍ଟିଚ୍ୟୁସନ୍ ତାର ପ୍ରିନ୍ସିପୁଲ କେମିତି ଚାଲିବ ସବୁ ଜିନିଷ ବ୍ୟବସ୍ଥା କରିଦେଇଗଲେ ଖାଲି ଯିବଟା ଆସିବ ଟିକେ ଶରଣ ନେବ ସବୁ ଅଛି, ସେତିକି କରିବା ପାଇଁ ରାଜି ନାହିଁ, ଏ କ'ଣ ଏକୁଟିଆ ବଞ୍ଚିବେ ପାରିବେ, ସେଥିପାଇଁ ନିଶ୍ଚୟାତ୍ମକ ବୁଦ୍ଧି ଆଉ କ'ଣ ଐକାନ୍ତିକତା ଐକାନ୍ତିକ ଐକାନ୍ତିକତା ଆସିବ ଆଉ ନିଶ୍ଚାତ୍ମିକ ବୁଦ୍ଧି ଆସିବ, ଏଟା ନିଷ୍କାମ କର୍ମଯୋଗତା। ଭଗବତ ଆରାଧନା ରୂପ ନିଷ୍କାମ କର୍ମଯୋଗ ଦ୍ୱାରା ଜୀବର ଐକାନ୍ତିକତା ଓ ନିଶ୍ଚୟାତ୍ମିକା ବୁଦ୍ଧି ମିଳେ। ଈଶ୍ୱର ଦ୍ୱିତୀୟ ଅଧ୍ୟାୟ କନ୍କ୍ଲୁଜନ ଆସେ, ଆହୁରି ସବୁ ପଏଣ୍ଟ ରହିଲା 8-10 ପଏଣ୍ଟ, ୟା ପରେ ଆମେ ଶୁଣିଲେ ଦେଖି ଈଶ୍ୱର ଦ୍ୱିତୀୟ ଅଧ୍ୟାୟ ସାର ଏହି ଆଲୋଚନା ଭିତରେ ଆସେ। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ।